लब्ध्वा सुदुर्लभम बहुसंभवान्ते मनुष्यम अर्थदम अनित्यम अपिह धीर। धीर व्यक्ति जेमाने बुद्धिमान सेमाने ए मनुष्य देह अत्यंत दुर्लभ अर्थपद हेले भी एटा अनित्यम। तेना आमे देखु जे छोट बेलार शरीरटा एबे अछि आम छोट देहटा शरीरटा अछि बर्तमान नाही सेटा अनित्य। ए मनुष्य देह आमे पाइले भी मूल्यवान संपत्ति भाया पाइले भी एटा अनित्य सब समय रहिबनि। क्रमान्वयरे आमे केमिति छोट कौमारं जौवनं जरा भगवद गीतारे कृष्ण कहिछन्ति जे शरीर देह आमे लाभ कले पुणि सेटा कौमार जौवन जरा एभलिया पुनराय ए देह आमे समाप्त करछे। क्रम अनुसार छय प्रकार तार गति रहिछ जन्म वृद्धि स्थिति सृष्टि एभलिया लय छय भावे छय प्रकार ए देहर गति जानिछे समस्ते। तमें निजे व्यक्तिगत भाव आम वास्तव ज्ञान भी अर्जन करछे जे आमर देह अबे केमितिका छोट ठू आस्ते आस्ते क्षय प्राप्त दिग को जाऊछे। एनी टाइम आम जानू जेकोसी दिन ये देह को त्याग करा पड़ो तो से सदव्यवहार करवा दरकार। तो मृत्यु अनिवार्य ये आम समस्त जानी भागवत गीतारे कहुचे जार जन्म तार मृत्यु अवश्यम्भावी तो से मृत्यु को आम को सब समय देखा दरकार। आम मृत्यु को देखुन सान সেথিপাই আমি খারাপ কর্মরে নিযুক্ত হয়ে পড়ছি। জন রাজা লে যে তাঁর রোগ ভালো হল কোণী দিন কিন্তু জনে সাধু তাঁর রাজ্য দিয়ে যা তো রাজ্যর সমস্ত প্রজা মান মনে খুব দুঃখ লা কম দুঃখ লা না রাজা রাজত্ব করে পার নলে কী না সে রোগাগ্রস্ত লে ତାଙ୍କର ରୋଗ ଥିଲା ସେଥିପାଇଁ ସେ ଦୁର୍ବଳ ଆଉ ପରିଚାଳନାରେ କ୍ଷମତା ନାହିଁ ତେଣୁ ପ୍ରଜାମାନେ ସମାଜର ପ୍ରଜାମାନେ ଖୁବ୍ ଦୁଃଖିତ ଥିଲେ। ତ ସେ ସାଧୁଙ୍କୁ ଦେଖି ଜଣେ ପ୍ରଜା ତାଙ୍କ ଅନୁରୋଧ କଲେ ଯେ ଆପଣ ଆମ ଏଇ ରାଜ୍ୟରେ ଯେ ରାଜା ଅଛନ୍ତି ସେ ରୋଗାଗ୍ରସ୍ତ ଅଛନ୍ତି କୌଣସି ଔଷଧ କାମ କରୁନି ତ ଆପଣଙ୍କ ସାଧୁ ତ କୃପା କରି ଆପଣ ରାଜାଙ୍କୁ ସୁସ୍ଥ କରିପାରିବେ। ତ ସାଧୁ ସେ କହିଲେ ହଁ କିଛି ଅସୁବିଧା ନାହିଁ ତ ମୋତେ ରାଜାଙ୍କ ପାଖକୁ ନେଇ ଚାଲ। ତ ରାଜାଙ୍କ ପାଖକୁ ସାଧୁଙ୍କୁ ନିଆହେଲା ତ ସାଧୁ ଦେଖି ସେ କହିଲେ ହଁ ଏଇ ରୋଗ ଭଲ ହେଇଯିବ କୌଣସି ଅସୁବିଧା ନାହିଁ। ତ ସାଧୁ ସେ କିଛି ଗଛର ଶିକଡ ମାନେ ମୂଳ ତାକୁ ତିଆରି କଲେ ଔଷଧ ତ ତିନି ଗ୍ଲାସ ଛୋଟ ଛୋଟ ତିନି ଗ୍ଲାସ ପ୍ରଥମେ ତିଆରି କରିଛନ୍ତି। ତ ସାଧୁ ରାଜାଙ୍କୁ ଗୋଟିଏ ଗ୍ଲାସ ଦେଲେ ଆଉ ସାଧୁ ନିଜେ ଦୁଇ ଗ୍ଲାସ ପାନ କଲେ ଏଭଳିଆ ସାତ ଦିନ ଡବଲ ରାଜା ଦ୍ୱିତୀୟ ଦିନ ଦୁଇ ଗ୍ଲାସ ଔଷଧ ରସାୟନ ପାନ କରୁଛନ୍ତି ଆଉ ତାଙ୍କ ସାମ୍ନାରେ ସାଧୁ ସେ ଡବଲ ପାନ କରୁଛନ୍ତି ଚାରି ଗ୍ଲାସ ଏଇଭଳିଆ ସାତ ଦିନ ବିତିଛି। ତ ରାଜାଙ୍କୁ ପଚାରିଲେ ସାଧୁ ଆପଣ କେମିତି ଅଛନ୍ତି କହିଲେ ନା ମୁଁ ଏବେ ରୋଗରୁ ମୁକ୍ତ ହେଇଯାଇଛି ମୁଁ ଖୁବ୍ ସୁସ୍ଥ କିନ୍ତୁ ମୋର ଇନ୍ଦ୍ରିୟ ଚଞ୍ଚଳତା କାମ ଦ୍ୱାରା ମୁଁ ଉତ୍ପୀଡ଼ିତ ହେଉଛି କିନ୍ତୁ ମୋର ଗୋଟିଏ ପ୍ରଶ୍ନ ରାଜା ସାଧୁଙ୍କୁ ପଚାରିଲେ ଯେ ମୋର ଗୋଟିଏ ପ୍ରଶ୍ନ ମୁଁ ଯେତେବେଳେ ଗୋଟିଏ ଗ୍ଲାସ ରସାୟନ ପାନ କରେ ଆପଣ ଡବଲ ପାନ କରନ୍ତି କିନ୍ତୁ ଆପଣଙ୍କୁ ମୁଁ ଦେଖୁଛି ନିର୍ବିକାର ଆପଣଙ୍କ କୌଣସି ବିକାର ନାହିଁ କିନ୍ତୁ ମୁଁ କାମ ଦ୍ୱାରା ଆକ୍ରାନ୍ତ ହେଇଯାଉଛି କେମିତି ଆପଣ ଅବିଚଳ ରହିଛନ୍ତି ଆପଣ ବିଚଳିତ ହେଉନାହାନ୍ତି ମୁଁ କାହିଁକି ବିଚଳିତ ହେଇଯାଉଛି। ତ ସାଧୁ କହିଲେ ଦେଖ ଏଇ ପ୍ରଶ୍ନର ଉତ୍ତରଟା ମୁଁ ଗୋଟେ ମାସ ପରେ ଦେବି ଆଜି ନୁହେଁ। ହଁ ରାଜନ ମୁଁ ଆପଣଙ୍କ କପାଳରେ ଦେଖିପାରୁଛି ଆପଣଙ୍କର ଗୋଟେ ମାସ ପରେ ମୃତ୍ୟୁ ଅଛି। ତ ରାଜା ଏ କଥା ଶୁଣିକିରି ଖୁବ ଭୟ ପାଇଗଲେ। ଆମେ ଯଦି ମୃତ୍ୟୁ କଥା ଶୁଣିବୁ ସମସ୍ତେ ଭୟ ପାଇଯିବୁ, ହଁ କି ନା? ମୃତ୍ୟୁକୁ ସମସ୍ତେ ଭୟ ପାଆନ୍ତି। ତ ରାଜା ଭୟ ପାଇଗଲେ, ମୃତ୍ୟୁ ମୋର ଗୋଟିଏ ମାସ ପରେ ହବ। ତ ପ୍ରତିଦିନ ରାଜା ହଁ ଚିନ୍ତା କରୁଛି, ମୃତ୍ୟୁ ହବ ମୋର ଗୋଟିଏ ମାସ ପରେ। ତ ସାଧୁ ଏଇ କଥା କହିକି ସେ ପଳେଇଗଲେ। କିନ୍ତୁ ଆଉ ଗୋଟିଏ ମାସ ପୂର୍ତ୍ତି ହେବା ପାଇଁ ଦୁଇ ଦିନ ରହିଛି। ସାଧୁ ଆସିକି ପହଞ୍ଚିଗଲେ, କହିଲେ ରାଜନ କେମିତି ଅଛନ୍ତି? ନା ମୁଁ ସୁସ୍ଥ ଅଛି, କାମ ଦ୍ୱାରା ମୁଁ ଆଉ ଉତ୍ପୀଡ଼ିତ ହଉନାହିଁ। ତ ଆପଣଙ୍କ ପ୍ରଶ୍ନ ଥିଲା ମୁଁ କାହିଁକି ଅବିଚଳ ରହିଛି, ତ ଆଜି ତାର ଉତ୍ତର ମୁଁ ଦଉଛି ଆପଣଙ୍କୁ। ଦେଖନ୍ତୁ, ଯେ ମୁଁ ଯେତେବେଳେ ଆପଣଙ୍କୁ କହିଲେ ଆପଣଙ୍କ ମୃତ୍ୟୁ ଗୋଟିଏ ମାସ ପରେ ହବ, ଆପଣ ଯେତେବେଳେ ସମ୍ମୁଖରେ ମୃତ୍ୟୁକୁ ଦେଖିଲେ ସେତେବେଳେ ଆପଣ ସବୁକିଛି ଭୁଲି ଯାଇଛନ୍ତି, କେବଳ ମୃତ୍ୟୁକୁ ସାମ୍ନାରେ ଦେଖୁଛନ୍ତି। ତ ମୁଁ ସେଇଭଳିଆ ସବୁ ସମୟ ମୁଁ ମୃତ୍ୟୁକୁ ଦେଖେ, ଏଥିପାଇଁ ମୁଁ ଅବିଚଳ। ତେଣୁ ଆମକୁ ମୃତ୍ୟୁକୁ ଦେଖିବାକୁ ପଡିବ, ଯେ ଯେକୌଣସି ସମୟ ଆମର ମୃତ୍ୟୁ ଆସିବ, ଯଦି ଆମେ ମୃତ୍ୟୁକୁ ଜାଣୁ ଯେ ହଁ ଆମର ଅନିବାର୍ଯ୍ୟ ମୃତ୍ୟୁ ହବ, ଏନି ଟାଇମ୍ ଯେକୌଣସି ସମୟରେ, ସେଥିପାଇଁ ଯଦି ଆମେ ପ୍ରସ୍ତୁତ ରହିବା ତାହେଲେ ଅନ୍ୟାନ୍ୟ ସମସ୍ତ ଖରାପ କାମରେ ଆମର ମନ ଆଉ ଯିବ ନାହିଁ। ତ ସେଥିପାଇଁ ସେଇ ସାଧୁଙ୍କର ଉପଦେଶ ଲାଭ କରି ହଁ ସେ ଦେଖିଲେ ଯେ ହଁ ସବୁ ସମୟ ମୃତ୍ୟୁକୁ ଦେଖିବା ଦରକାର, ତମେମାନେ ମୃତ୍ୟୁ ଅବଧାରିତ। କିନ୍ତୁ ଏଇ ଜଗତରେ ଆମେ କେହି ଭାବୁନା ଯେ ମୁଁ ମୃତ୍ୟୁବରଣ କରିବି। ଆମେ ଯୁଧିଷ୍ଠିର ମହାରାଜଙ୍କୁ ଧର୍ମରାଜ ପ୍ରଶ୍ନ ପଚାରିଥିଲେ, କଣ ନା କିମ୍ ଆଶ୍ଚର୍ଯ୍ୟ, ବକ୍ ରୂପୀ ଧର୍ମରାଜ ବକ୍ ରୂପ ଧାରଣ କରିକି ବସିଛନ୍ତି, ଆ ଯେତେବେଳେ ପାଣି ଆଣତେ ଯାଇଛନ୍ତି ତାଙ୍କର ଭାଇମାନେ, ସେ ଉତ୍ତର ନ ଦେବା ଦ୍ୱାରା ସମସ୍ତେ ଅଚେତନ ହେଇକି ପଡ଼ିଛନ୍ତି। ଯୁଧିଷ୍ଠିର ମହାରାଜ ଯେତେବେଳେ ଆଣିବାକୁ ଯାଇଛନ୍ତି, ସେ ବକ୍ ରୂପୀ ଧର୍ମରାଜ କହିଲେ, ଦେଖ ପାଣି ପିଇବା ପୂର୍ବରୁ ମୋର ପ୍ରଶ୍ନ ଉତ୍ତର ଦେବାକୁ ପଡ଼ିବ, ତାହେଲେ ତୁମେ ପାଣି ନେଇପାରିବ, ନହେଲେ ନେଇପାରିବ, ନହେଲେ ତୁମ ଏଇଭଳିଆ ସମସ୍ତ ଭାଇ ଭଳିଆ ଆମେ ମୃତ୍ୟୁବରଣ କରିବ। ତ ପ୍ରଶ୍ନ ପଚାରିଥିଲେ କିମ୍ ଆଶ୍ଚର୍ଯ୍ୟ, ଅନେକ ପ୍ରଶ୍ନ ଥିଲା, ତା ମଧ୍ୟ ଗୋଟେ ପ୍ରଶ୍ନ ଥିଲା କିମ୍ ଆଶ୍ଚର୍ଯ୍ୟ, କଣ ଆଶ୍ଚର୍ଯ୍ୟ ବିଷୟ ରହିଛି ଏଇ ଜଗତରେ। ତ ଯୁଧିଷ୍ଠିର ମହାରାଜ କଣ କହିଥିଲେ, ଶାସ୍ତ୍ରରୁ ସେ ଉଦ୍ଧାର କରି କହିଥିଲେ, ଅହନି ଅହନି ଭୂତାନି ଗଚ୍ଛନ୍ତି ଯମ ମନ୍ଦିର, ଜୀବ ପ୍ରତି ମୁହୂର୍ତ୍ତରେ ଯମାଳୟକୁ ଯାଉଛି, ଏ ଦେହ ତ୍ୟାଗ କରୁଛି, ତେବେ ବି ସେ ଜାଣୁନି ଯେ ମୋର ମୃତ୍ୟୁ ହବ, ମୁଁ ବି ଏଇଭଳିଆ ଜମାଳୟକୁ ଯିବି। ହଁ ଆମେ ଦେଖୁଛେ ଆମର ପୁଅଟିଏ ମରିଯାଇଛି, ଜନ୍ମ ହେଲା କାନ୍ଦିଲା ମୃତ୍ୟୁବରଣ ହେଇଛି, ଆମ ଗାଁର ପ୍ରତିବେଶୀ ଜଣେ ଧନୀ ଲୋକ ଖୁବ ଅହଙ୍କାର କରୁଥିଲେ, ଟଙ୍କା ପଇସା ପ୍ରଚୁର ଅଛି, ସେ ବି ମୃତ୍ୟୁବରଣ କରିଛନ୍ତି, ଜଣେ ଶିକ୍ଷିତ ଲୋକ ଜଣେ ନେତା ବିଭିନ୍ନ ଲୋକଙ୍କୁ ଆମେ ଆମେ ଦେଖୁଛେ ଯେ ମୃତ୍ୟୁବରଣ କରୁଛନ୍ତି। ତଥାପି ଆମେ ସମସ୍ତେ କଣ ଭାବୁଛେ, ଆମେ ପ୍ରତ୍ୟେକ ବ୍ୟକ୍ତି ଭାବୁଛେ ଯେ ନା ନା ମୋର ମୃତ୍ୟୁ ହବନି, ମୁଁ ସବୁ ସମୟ ରହିବି। କିନ୍ତୁ ଭଗବାନ କୃଷ୍ଣ ଯିଏ ସୃଷ୍ଟିକର୍ତ୍ତା, ସେ ନିଜେ କହିଛନ୍ତି ଜାତସ୍ୟ ଧ୍ରୁବମ ମୃତ୍ୟୁ, ଯାହାର ଜନ୍ମ ହେଇଛି ତାର ଅବଧାରିତ ଭାବେ ଅବଶ୍ୟ ଏଇଟା ନିରାଟ ସତ୍ୟ କଥା, ମୃତ୍ୟୁ ଅବଶ୍ୟ ହବ। ଭଗବାନ ନିଜେ କହୁଛନ୍ତି ମୁଁ କାଳ ରୂପେ ମୃତ୍ୟୁ ସର୍ବହରମ ଅହମ୍, ମୁଁ ମୃତ୍ୟୁ ରୂପରେ ସମସ୍ତଙ୍କର ସବୁକିଛି କି ହରଣ କରିନେବି। ତ ଜଗତରେ ଲୋକ ସେଟା ଚିନ୍ତା କରନ୍ତି ନା, ଭଗବାନ ସେ ଗୀତାରେ କହୁଛନ୍ତି ମୃତ୍ୟୁ ସର୍ବହରମ ଅହମ୍, ମୁଁ ସବୁକିଛି ହରଣ କରିନେବି। ଆମେ ଜାଣିଛେ ଯେ ଆମେ ମୃତ୍ୟୁବରଣ କରିବୁନି ଏଇଭଳିଆ ଭାବୁଛେ, କିନ୍ତୁ ନା, ହିରଣ୍ୟକଶିପୁ ସେ ଭାବୁଥିଲା, ରାବଣ ଭାବୁଥିଲା, ଦେବତାମାନଙ୍କର ବରରେ ବଳିଆନ ହେଇକିରି ସେମାନେ ଭାବୁଥିଲେ, ଅସୁରମାନେ ଏଇଭଳିଆ ଭାବନ୍ତି, ଦେବତାମାନଙ୍କ ଦ୍ୱାରା ବଳିଆନ ହେବେ ଆଉ ସେମାନେ ଭାବେ ଆମେ ଅମର ବର ପାଇଗଲେ। କିନ୍ତୁ ନା, ଏଇ ଜଗତରେ ମରଣଶୀଳ ଜଗତଟା, ସମସ୍ତଙ୍କ ମୃତ୍ୟୁ ହବ। ଆମେ ଜାଣିଛେ ଯେ ବ୍ୟାସଦେବଙ୍କର ଦାଦୁ ଥିଲେ, ତ ସେ ଭାବିଲେ ବ୍ୟାସଦେବ ତ ଭଗବାନଙ୍କର ଅବତାର, ତ ସେ ଭାବିଲେ ଯେ ମୁଁ ଏଇ ମୃତ୍ୟୁ ଯନ୍ତ୍ରଣାଟା ଖୁବ କଠିନ, ଆମେ ଜାଣିନେ ଭାଗବତରେ କୁହାହେଇଛି এই মৃত্যু যন্ত্রণাটা খুব অসহনীয় সহ্য করা খুব কঠিন, সহি পারবে না কেউ এমনিকা মৃত্যু যন্ত্রণা। শাস্ত্রে কুহাছে ভাগবতরে চল্লিশ হাজার কঙ্কড়া বিছা, কঙ্কড়া বিছা কুহত, কঙ্কড়া বিছা কামুড়লে যে যন্ত্রণা মৃত্যু যন্ত্রণা সেইভাবে ভাগবতরে কুহাছে চালিশ হাজার কঙ্কড়া বিছা কামুড়ল। তো ব্যাস জনকর দাদু, দাদু মানে ঠাকুর বাপা, সে ব্যাসদেব কহিল দেখ মু মরিবাকু চাহে না, তু তো ভগবানকর অবতার, তু যদি চাহিবু মু মৃত্যুবরণ করিবিনি, তু থরে এটা মতে আশীর্বাদ কর। তো ব্যাসদেব কহিলে দেখ মৃত্যু দেবতা হচ্ছেন যমরাজ, তাঙ্ক পাখু চালন্তু আমি যিবা। তো ব্যাসদেব এবং এই তাঙ্কর ঠাকুর বাপা দুইজন যমরাজকে পাখু গলে। তো যাই ব্যাসদেব কহিল দেখুন তো যমরাজ আপন তো সব বিচার করতে, তো মো ঠাকুর বাপ মরিবা চাহতি আপন দয়া করি কুহত সে যেমি ন মরে তাঁকর ইচ্ছা কু পূরণ করতু। তো যমরাজ কহিলেন মো হাতরে তো মৃত্যু নাই, সে তো মহাকাল পুরুষ বিষ্ণু ভগবান মহাকাল পুরুষ রয়েছেন তাঁক হাতরে মৃত্যু রয়েছে, সেটাই ভগবান নিজে গীতা বুঝলেন মু কাল মৃত্যু সর্বহরণ, মু সব কিছু হরণ করি নি মৃত্যু রূপরে কাল রূপরে। তো সেতবে ব্যাসদেব যমরাজ যমরাজ কহিল তাহলে আমি মহাকাল পুরুষঙ্ক লোককে যা, তো মহাকাল পুরুষ যদি সে চিন্তা করবে তাহলে রক্ষা করিপারে। তো ব্যাসদেব আ যমরাজ এবং এই ব্যাসদেবঙ্কর ঠাকুর বাপ একসাথে সেমানে গলে মহাকাল পুরুষ পাখক। তো যাই যমরাজ ব্যাসদেব বিনতি করলে মহাকাল পুরুষ আপন তো ভগবানকর অবতার, আপন পাখে তো এই সমস্ত মৃত্যু রয়েছে, যা মৃত্যু কেতবে হব কণ হব আপন তো গ্রাস করতে কাল রূপরে, মৃত্যু দেবতা আপন দয়া করি এই ব্যাসদেবঙ্কর যে ঠাকুর বাপা সে আসছেন সে মরিবা চাহতি আপন তাঁকু কেমিতি সে অমর রয়েবে সেই চেষ্টা করুন। তো মহাকাল পুরুষ কহিলে চিত্রগুপ্তকু, চিত্রগুপ্ত তুম খাতারে তো সমস্ত কিছু লেখা আছে জীবন সমস্ত কর্ম কেতবে কার মৃত্যু হব হব কি না তুমি দেখ। চিত্রগুপ্ত যেতবে খাতা দেখলে, খাতা দেখি যেত দেখছেন ব্যাসদেব ঠাকুর বাপঙ্কর মৃত্যু না, প্রথমে দেখছেন মৃত্যু না, তো সমস্তে আনন্দ করলে তাহলে তো মৃত্যুই না। তবে মা পুনি চিত্রগুপ্ত গেল না 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 আহরি কিছু পত্র রয়েছে মানে পেজ, সেত অন্যান্য পেজ যেত খুলছেন সেত ব্যাসদেবঙ্কর মৃত্যু কথাটা বি কুহাইছে, প্রথম পত্রে মৃত্যু না, তারপরে দ্বিতীয় পাতা কাগজ যেত উল্টাইলে পেজটা সেতবে মৃত্যু একটু দেখুন ব্যাসদেবঙ্কর ঠাকুর বাবঙ্কর মৃত্যু না কিন্তু পুঁ কুহাইছে মৃত্যু আছে, কেমিতি মৃত্যু হব সমস্তে উদ্গ্রীব হয়ে গেলে কেমিতি তাঁকর মৃত্যু হব না, যেদিন ব্যাসদেব যমরাজ আর মহাকাল পুরুষ এক জায়গায় হবে সেইদিন যদি ব্যাসদেবঙ্কর ঠাকুর বাপ সেইটি রহবে তাহলে তাঁকর মৃত্যু হয়ে যাব, তাহলে মৃত্যুটা কে ডাকি নিয়ে আসছে, নিজে নিজে আমি মৃত্যুকে ডাকি নিয়ে আসছি, তাহলে মৃত্যুকে বরণ করছে আমি নিজে নিজে ডাকি নিয়ে আসছি, তাঁকর তো মৃত্যু নথিলা। কিন্তু যেদিন ব্যাসদেব মহাকাল পুরুষ এবং যমরাজ গোটে জায়গার এক জায়গায় হবে এবং তাঁকর ঠাকুর বাপা সেইটি রহবে তাহলে তাঁকর মৃত্যু হয়েছে, সঙ্গে সঙ্গে ব্যাসদেব ঠাকুর বাপকর মৃত্যু হয়ে গেল। তো তার মানে এই জগতে মহাকাল পুরুষ রয়েছেন এই জগতের এই ব্রহ্মাণ্ডে ভগবান পালনকর্তা রূপরে রয়েছেন, ক্ষীরদক সাহেব বিষ্ণু রূপরে, কারণদক সাহেব বিষ্ণু রূপরে, গোলকদক সাহেব বিষ্ণু রূপরে এই ব্রহ্মাণ্ডে রয়েছেন ভগবান পালন করিবা পাই এবং সৃষ্টি স্থিতি পালন ସେଠି ସବୁକିଛି ଭଗବାନଙ୍କ ଦ୍ୱାରା ସଂଘଟିତ ହୁଏ, ଆମ ହାତରେ କିଛି ନାହିଁ। ତେଣୁ ମୃତ୍ୟୁ ଏଇ ଜଗତରେ ଦେହଧାରୀ ଜୀବ ସମସ୍ତଙ୍କର ଅବଶ୍ୟ ହବ, କିନ୍ତୁ ଏଇ ମନୁଷ୍ୟ ଦେହରେ ଏଇ ମୃତ୍ୟୁ ଲୋକରେ ଆମର କରଣୀୟ କ'ଣ, କର୍ତ୍ତବ୍ୟ କ'ଣ? ସେଥିପାଇଁ ବ୍ୟାସଦେବ ଭଗବାନ କୃଷ୍ଣ ଉଦ୍ଧବକୁ କହୁଛନ୍ତି, ତୂର୍ଣ୍ଣମ ଯତେତ ଅନୁମୃତ୍ୟୁ ଯାବନ, ଯେତେ ଦିନ ମୃତ୍ୟୁ ନ ଆସିଛି ତାମାନେ ଆମେ କେହି ଜାଣିନୁ କେବେ ଆମର ମୃତ୍ୟୁ ହବ। ତ ଭଗବାନ ଉଦ୍ଧବ କହୁଛନ୍ତି ଯେତେ ଦିନ ମୃତ୍ୟୁ ନ ଆସିଛି, ତାହେଲେ ଆପଣମାନେ ଏଠି ଯେଉଁମାନେ ବସିଛନ୍ତି କେତେ ଜଣ ଜାଣିଛନ୍ତି ମୋର ମୃତ୍ୟୁ କେବେ ହବ? କିଏ ଜାଣିଛନ୍ତି? କେହି ଜାଣିନି କେବେ ହବ। ଆପଣଙ୍କ ଇଚ୍ଛାରେ ମୃତ୍ୟୁ ନାହିଁ, ଆପଣ ବୁଢା ହେଇଗଲେ କାହିଁକି? ମୋର ପ୍ରଶ୍ନ, ଆପଣ ବୁଢା ହେଇଯାଇଛନ୍ତି କାହିଁକି? ଆପଣ ଛୋଟ ଶରୀରଟା କାହିଁକି? ତାହେଲେ ମୃତ୍ୟୁ ହେଇଯାଇଛି। ଆପଣ ନା କହିଲେ ନା ମୁଁ ଇଚ୍ଛା କଲେ, ଆପଣ ତ ଇଚ୍ଛା କରିନଥିଲେ ଛୋଟ ଶରୀରରେ ମରିଯାଇଛି, ତାହେଲେ ମୃତ୍ୟୁ ଅବଧାରିତ, ଇଚ୍ଛା ଅନୁସାରେ ନୁହେଁ, ଏନି ଟାଇମ। ତ ଏନି ଟାଇମ ଆମର ମୃତ୍ୟୁ ଅବଶ୍ୟ ଆସିବ, ସେଟା ଆମେ ଜାଣିନୁ କେବେ ଆସିବ। ସେଥିପାଇଁ ଦେଖନ୍ତୁ ଛୋଟବେଳେ ଶରୀରଟା ନାହିଁ, ଦେହଟା ନାହିଁ, ମୃତ୍ୟୁ ହେଇଯାଇଛି। ତେଣୁ କଣ କରିବାକୁ ପଡିବ? କୃଷ୍ଣ ନିଜେ ଯେ ସୃଷ୍ଟିକର୍ତ୍ତା, ସେ ତାର ଉପାୟ ଦେଉଛନ୍ତି କେମିତି ଆମେ ବାରମ୍ବାର ମୃତ୍ୟୁଗ୍ରସ୍ତ ନ ହଉ। ଏଇ ଦେହର ମୃତ୍ୟୁ ହୁଏ, ମୃତ୍ୟୁ କାର ହୁଏ ଦେହର, ଆତ୍ମାର ନୁହେଁ। ତ ସେଥିପାଇଁ ଭଗବାନ କହୁଛନ୍ତି ତୂର୍ଣ୍ଣମ ଯତେତ ଅନୁମୃତ୍ୟୁ ଯାବନ, ଯେତେ ପର୍ଯ୍ୟନ୍ତ ଏଇ ଦେହର ମୃତ୍ୟୁ ନ ଆସି ତା ମଧ୍ୟରେ ନିଶ୍ରେୟ ସାୟ ଶ୍ରେଷ୍ଠ ବସ୍ତୁ କୁ ଗ୍ରହଣ କରିବା ଦରକାର। ବିଷୟ ଖଲୁ ସର୍ବତ ସ୍ୟା, ବିଷୟ ଖଲୁ, ଯେମିତି ପଶୁପକ୍ଷୀମାନେ ସେମାନେ ବି ଆହାର ନିଦ୍ରା ଭୟ ମୈଥୁନ କ୍ରୀଡ଼ାରେ ଲିପ୍ତ ଅଛନ୍ତି। ପଶୁପକ୍ଷୀମାନେ ପଶୁମାନେ କ'ଣ ଖାଆନ୍ତିନି? ଖାଆନ୍ତି। ସେମାନେ କ'ଣ ବଂଶ ବିସ୍ତାର କରନ୍ତିନି? କରନ୍ତି। ସେମାନେ କ'ଣ ଆତ୍ମରକ୍ଷା କରନ୍ତିନି? ଆତ୍ମରକ୍ଷା କରନ୍ତି। ସେମାନେ କ'ଣ ନିଦ୍ରା ଯାଆନ୍ତିନି? ନିଦ୍ରା ବି ଯାଆନ୍ତି। ତ ପଶୁପକ୍ଷୀମାନେ ଯାଉଛନ୍ତି, ଏଇ ଚାରିଟା କର୍ମ କରୁଛନ୍ତି, ଆମେ ମଣିଷ ଦେହରେ ବି ଏଇ ଚାରିଟା କର୍ମ କରୁଛେ। ତେଣୁ ମଣିଷ ଆଉ ପଶୁପକ୍ଷୀମାନଙ୍କ ମଧ୍ୟରେ ପାର୍ଥକ୍ୟଟା କ'ଣ ଅଛି? ଶାସ୍ତ୍ରରେ କୁହାଯାଇଛି ଧର୍ମ ହିଁ ତେଷାଂ ଅଧିକ ବିଶେଷ, ବିଶେଷ ମଣିଷ ଜୀବନରେ ଗୁରୁତ୍ୱ ରହିଛି କ'ଣ ନା ଧର୍ମ, ଭଗବାନଙ୍କର ଆଇନକୁ ପାଳନ କରିବା। ପଶୁପକ୍ଷୀମାନେ ଧର୍ମ ଆଚରଣ କରିପାରନ୍ତି ନା, କିନ୍ତୁ ମଣିଷ ଧର୍ମ ଆଚରଣ କରିବେ। ସେ ଧର୍ମଟା କ'ଣ ନା ଭଗବାନଙ୍କର ସେବାରେ ନିଯୁକ୍ତ ହେବା। ଆତ୍ମାର ଧର୍ମ ହେଉଛି ଭଗବାନଙ୍କର ସେବାରେ ନିଯୁକ୍ତ ହେବା। ପଶୁପକ୍ଷୀମାନେ ଭଗବାନଙ୍କ ସେବାରେ ନିଯୁକ୍ତ ହୁଅନ୍ତିନି, କିନ୍ତୁ ମଣିଷ ଜୀବନରେ ଆମେ ସେଟା କରିପାରିବା। ସେଥିପାଇଁ ବ୍ରହ୍ମା ସେ ଦେବତାମାନଙ୍କୁ ନେଇକି ଗୋଟେ ଇଷ୍ଟଗୋଷ୍ଠୀ କରୁଥିଲେ, ସେ କହିଛନ୍ତି ଯେ ଜ୍ଞାନମ ଚ ତତ୍ତ୍ୱ ବିଷୟମ ସହଧର୍ମ ଯତ୍ର, ଯେଉଁ ମଣିଷ ଦେହରେ ଧର୍ମ ଯେ ପ୍ରକୃତ ଯେ ଧର୍ମ ଆତ୍ମାର ଧର୍ମ ଭଗବାନଙ୍କର ସେବା କରିବା ସେଟା ଏଇ ମଣିଷ ଜୀବନରେ ଆରମ୍ଭ ହେଇପାରେ। କିନ୍ତୁ ପଶୁପକ୍ଷୀମାନେ ସେମାନେ ଜାଣନ୍ତିନି ଭଗବାନଙ୍କ ସେବା କେମିତି, ସେମାନେ କେବଳ ଆହାର ନିଦ୍ରା ଭୟ ମୈଥୁନରେ ଲିପ୍ତ। ତ ସେଇଟା ହେଉଛି ଶ୍ରେଷ୍ଠ ବସ୍ତୁ, ଭଗବାନଙ୍କର ସେବାରେ ନିଯୁକ୍ତ ହେବା। କିନ୍ତୁ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ନୁହଁ, ତେଣୁ ଏ ମଣିଷ ଦେହଟା ଅତ୍ୟନ୍ତ ଗୁରୁତ୍ୱ, ଯେତେଦିନ ଆମର ମୃତ୍ୟୁ ନ ଆସିଛି ତା ଭିତରେ, ତେଣୁ ଆମେ ଜାଣିନୁ, ତେଣୁ ଆଜିଠୁ ବର୍ତ୍ତମାନଠୁ ବର୍ତ୍ତମାନ ସମୟଠୁ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପ୍ରୟୋଜନ। ତେଣୁ ଆମର ଜୀଭ ଭଗବାନଙ୍କର ନାମ କରିବା ଦରକାର, ଏଇ ଜୀଭ ଭଗବାନଙ୍କ ନିବେଦିତ କୃଷ୍ଣ ପ୍ରସାଦ ଖାଇବା ଦରକାର, ସେଗୁଡ଼ିକ ହେଉଛି ଭଗବତ ସେବା। ଏ ଆଖି ଭଗବାନଙ୍କର ବିଗ୍ରହ ଦର୍ଶନ କରିବା ଦରକାର, ଏ କାନ ଭଗବାନଙ୍କର କଥା ଶୁଣିବା ଦରକାର, ଏ ହାତ ଭଗବାନଙ୍କ ପାଇଁ କାମ କରିବା ଦରକାର, ରାନ୍ଧିବା, ମନ୍ଦିର ମାର୍ଜନ କରିବା, ପରିବା ବନେଇବା, ଯାହା କିଛି ଏ ହାତରେ କରୁଛେ କୃଷ୍ଣଙ୍କୁ କେନ୍ଦ୍ର କରି କରିବା ଦରକାର, ଜଗନ୍ନାଥଙ୍କୁ କେନ୍ଦ୍ର କରିକି। ତାହେଲେ ଆମର ଏ ସବୁ ଦେହର ଯେ ଇନ୍ଦ୍ରିୟ ଗୁଡିକ ଯେତେବେଳେ କୃଷ୍ଣଙ୍କ ସେବାରେ ଲାଗିବ, କିନ୍ତୁ ଆମେ କଣ କରୁଛେ ନା ନିଜ ପାଇଁ ରାନ୍ଧୁଛେ, ନିଜେ କିଛି ଇନ୍ଦ୍ରିୟ ସୁଖ ପାଇଁ ଆମେ ଜିହର ଲାଳସାରେ ଖାଉଛେ। ହୁଏତ କେହି ଲୋକ ଶାଗ ସବ୍ଜି ଖାଆନ୍ତି, ନିରାମିଷ ଖାଆନ୍ତି, କିନ୍ତୁ ସେଟା ବି ପାପ ଚୋରି କରିବା, କାହିଁକି ଆମେ ଜୀବନ ଦାନ କରିପାରିବୁନି। କିନ୍ତୁ ଗୀତାରେ କୃଷ୍ଣ କହୁଛନ୍ତି ନା, ଏ ଶାଗ ସବ୍ଜି ମୋତେ ନିବେଦନ କର, ଏବେ ସେଇ ପ୍ରସାଦ ସେବା କରିବା ଦ୍ୱାରା ତୁମେ ପାପ କର୍ମରୁ ମୁକ୍ତ ହବ। ଆଉ ସେଇ ଗଛ ପତ୍ର ସେମାନେ ପୁଣି ଦୁର୍ଲଭ ମନୁଷ୍ୟ ଜୀବନରେ ମୋର ଆରାଧନା କରିବାର ସୁଯୋଗ ପାଇବେ ଏବଂ ମୋ ଧାମକୁ ଫେରି ଆସିପାରିବେ। ତେଣୁ ଭଗବତ ଧାମକୁ ଯେତେଦିନ ଆମେ ନ ଫେରି ଯାଉଛେ, ଏଇ ଜଳ ଜଗତରେ ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତଙ୍କର ମୃତ୍ୟୁ ଅଛି। ବ୍ରହ୍ମା ଯିଏ ସୃଷ୍ଟିକର୍ତ୍ତା ଏଇ ଜଗତର, ଏଇ ଜଗତରେ ବ୍ରହ୍ମା କଣ ସୃଷ୍ଟି କରନ୍ତି ନା, ଏଇ 84 ଲକ୍ଷ ପ୍ରକାର ଦେହ ଭଗବାନଙ୍କର ଦେଇଥିବା ଉପାଦାନକୁ ନେଇକି ସେ ଗୁଡିକ ତିଆରି କରିଛନ୍ତି। ଯେମିତି ଏଇ ବିଲ୍ଡିଂଟା, ହଁ, ଜଣେ ମାଲିକ ଇଟା ପଥର ବାଲି ଜଳ ସିମେଣ୍ଟ ରଡ୍ ଦେଇଛନ୍ତି, ଆଉ ରାଜମିସ୍ତ୍ରୀ ଆସିକି ଏଇ ଘରଟା ତିଆରି କରିଦେଇଛନ୍ତି। ଠିକ ସେଇଭଳିଆ ବ୍ରହ୍ମା ହଉଛନ୍ତି ରାଜମିସ୍ତ୍ରୀ ଭଳିଆ। ଭଗବାନଙ୍କର ସବୁ ଉପାଦାନ ଗୁଡିକ ମାଟି ଜଳ ଆକାଶ ଅଗ୍ନି ବାୟୁ ଏସବୁ ଭଗବାନଙ୍କର ସୃଷ୍ଟି। ହଁ, ସେଥିପାଇଁ ଭଗବାନ ହଉଛନ୍ତି ମୂଳ ସ୍ରଷ୍ଟା ଆର ଉପସ୍ରଷ୍ଟା। ଭାଗବତରେ 10ଟା ବିଷୟ ଆଲୋଚନା ହେଇଛି, ସ୍ୱର୍ଗ ବିସର୍ଗ। ସ୍ୱର୍ଗ ମାନେ ସମସ୍ତ ଗ୍ରହ ଲୋକର ଯେ ସବୁ ଯାହା କିଛି ଉପାଦାନ ରହିଛି ସେସବୁର ମୂଳ ସ୍ରଷ୍ଟା ହଉଛନ୍ତି ଭଗବାନ କୃଷ୍ଣ ଜଗନ୍ନାଥ। ଆର ଉପସ୍ରଷ୍ଟା ବିସର୍ଗ, ହଁ, ଯେସବୁ ଉପାଦାନ ରହିଛି ବିସର୍ଗ ମାନେ ବ୍ରହ୍ମା ଭଗବାନଙ୍କର ନାଭି ପଦ୍ମରୁ ସୃଷ୍ଟି ହେଇଛନ୍ତି। ସେ ବ୍ରହ୍ମା କଣ କରୁଛନ୍ତି, ଭଗବାନଙ୍କ ନିର୍ଦ୍ଦେଶରେ ଏସବୁ ବିଭିନ୍ନ 84 ଲକ୍ଷ ପ୍ରକାର ଦେହକୁ ସୃଷ୍ଟି କରିଛନ୍ତି। ଯେମିତି ଗଛ ଲତା ଗୁଳ୍ମ 20 ଲକ୍ଷ ପ୍ରକାର ଆମେ ଶୁଣିଲୁ। ଯେମିତି ପଶୁ ପକ୍ଷୀ ଦେହ 30 ଲକ୍ଷ ପ୍ରକାର, ମଣିଷ ଦେହ 4 ଲକ୍ଷ ପ୍ରକାର, କ୍ରିମିକୀଟ ଦେହ 11 ଲକ୍ଷ ପ୍ରକାର, ପକ୍ଷୀ ଦେହ 10 ଲକ୍ଷ ପ୍ରକାର। ତ ଏଇଭଳିଆ 84 ଲକ୍ଷ ପ୍ରକାର ଦେହ, ଏ ଆତ୍ମା, ମୁଁ ଯେ ଆତ୍ମା ସେ ପରମାତ୍ମାଙ୍କର ଅଂଶ, ତ ସେ ଆତ୍ମା ଏଭଳିଆ ବିଭିନ୍ନ ବାସନା ଅନୁସାରେ ତାର ଇଚ୍ଛା ଅନୁସାରେ ସେ ଦେହ ଗ୍ରହଣ କରୁଛି ତାର କାମନା ଅନୁସାରେ। ତେଣୁ ଏ ମଣିଷ ଜୀବନରେ ଆମେ ଭଗବାନଙ୍କର ସେବାରେ ଯେତେବେଳେ ଯୁକ୍ତ ହେଇଯିବୁ ସେତେବେଳେ ଆମେ ଏଇ 84 ଲକ୍ଷ ଦେହରେ ଯେ ବାରମ୍ବାର ଘୁରୁଛୁ ସେତେବେଳେ ଆମେ ବନ୍ଦ ହେଇଯିବୁ। ଆମର ଏଇ ଦେହ ଯେ ଜନ୍ମ ଚକ୍ର ସେଠି ଆମେ ମୁକ୍ତ ହେଇପାରିବା, ବାରମ୍ବାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏଇ କବଳରୁ ମୁକ୍ତ ହେଇପାରିବେ। ହଁ, ଏଇ ଆତ୍ମା ଦେହତ୍ୟାଗ କରିବ ଯେତେବେଳେ କୃଷ୍ଣ ଚିନ୍ତାରେ ସେ ଭଗବତ ଧାମକୁ ଯିବ, ଆଉ ଭଗବତ ଧାମରେ ଜନ୍ମ ମୃତ୍ୟୁ ଚକ୍ର ନାହିଁ। ବୈକୁଣ୍ଠ, ବୈକୁଣ୍ଠ ମାନେ ସେଠି କୌଣସି ଉତ୍କଣ୍ଠା ହତାଶା ଉଦ୍ବେଗ ଜନ୍ମ ମୃତ୍ୟୁ ଚକ୍ର ନାହିଁ, ସବୁସମୟ ନିତ୍ୟ ଆନନ୍ଦମୟ ଜୀବନଯାପନ। ସେଥିପାଇଁ ଆମେ ସମସ୍ତେ ଆନନ୍ଦ ଚାହୁଁଛେ, ମୃତ୍ୟୁବରଣ କରିବାକୁ କେହି ଆମେ ଚାହୁଁନା। କଣ ପାଇଁ ନା, ଏଟା ଆତ୍ମାର ସ୍ୱଭାବ ବୃତ୍ତି, କାହିଁକି ନା ଭଗବାନ ନିତ୍ୟ, ଆମେ ତାଙ୍କର ଅଂଶ, ସେଥିପାଇଁ ଆମେ ବି ମୃତ୍ୟୁବରଣ କରିବାକୁ ଚାହୁଁନା କି। ତ ସେଥିପାଇଁ ଆମେ ଭଗବାନଙ୍କ ଚରଣରେ ଯେତେବେଳେ ଆତ୍ମସମର୍ପଣ କରିବା ତାହେଲେ ଆମେ ଏଇ ଯେ ମାୟାଗ୍ରସ୍ତ ହଉଛେ ସବୁ ସମୟ ଚକ୍ରରେ ଘୁରୁଛେ, ଯେଟା ନୁହେଁ ସେଗୁଡିକ ଆମର ବୋଲିକି ଭାବୁଛେ, ଯେଟା ନୁହେଁ ମିଥ୍ୟା ଭାବୁଛେ, ଏ ଦେହଟା ମୁଁ ନୁହେଁ ଆମେ ସେଟାକୁ ଭାବୁଛେ। ହଁ, କିନ୍ତୁ ସ୍ତ୍ରୀ ପୁତ୍ର କନ୍ୟା ଘର ଟଙ୍କା ପଇସା ସବୁ ଆମେ ସ୍ୱପ୍ନ ଭଳିଆ ଚିନ୍ତା କରୁଛେ, ଏଗୁଡ଼ିକ ମୋ, କିନ୍ତୁ ଏଗୁଡ଼ିକ ଆମର କାହାରି ନୁହେଁ। ସେଥିପାଇଁ ଆମକୁ ଜାଗିବାକୁ ପଡିବ, ନିଦରୁ ଉଠିବାକୁ ପଡିବ। ସେଥିପାଇଁ ଉପନିଷଦରେ କୁହାହେଇଛି, ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ, ବରାନ ମାନେ ଶ୍ରେଷ୍ଠ ବସ୍ତୁ, ସେଟା କଣ ନା ଏଇ କୃଷ୍ଣ ଭକ୍ତି। କୃଷ୍ଣ ଭକ୍ତି ମାନେ କୃଷ୍ଣ ସେବା, ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ସେଟାକୁ ଆମକୁ ପାଇବାକୁ ପଡିବ କୃଷ୍ଣ ସେବା। ତ ସେଥିପାଇଁ ମୁଁ ଅନୁରୋଧ କରିବି ଯେ ଆମର ଯାହା କିଛି ଅଛି ସବୁ ଭଗବାନଙ୍କର, ଏଟା ଜାଣିବା ଦରକାର, ଏବଂ ଜାଣିକିରି ମଣିଷ ଜୀବନରେ ସେଟା ଭଗବାନଙ୍କ ସେବାରେ ନିଯୁକ୍ତ କରିବା ଦରକାର। ଇସ୍କନ ପ୍ରତିଷ୍ଠା ହେଇଛି ଏଥିପାଇଁ, ସାରା ବିଶ୍ୱର ଲୋକଙ୍କୁ ଏଇ ଶିକ୍ଷା ଦିଆହଉଛି, ଗୀତା ଭାଗବତ ଶିକ୍ଷା। ହଁ, ପ୍ରଭୁ ଆଦର୍ଶ ଗୁରୁ ଯିଏ ହେବେ, ସେ କୌଣସି ଦିନ ନିଜର ମନଗଢ଼ାଣିଆ କଥା କହିକିରି ସମାଜର ଲୋକଙ୍କୁ ଠକେଇବେନି। ଗୁରୁଙ୍କର ନିର୍ଦ୍ଦେଶ କଣ ନା, କୃଷ୍ଣ ଯେଟା ଦେଇଛନ୍ତି ସେଟାର ପୁନରାବୃତ୍ତିକରଣ କରିବା, ପିଅନ ଭଳିଆ। ପିଅନ ଜାଣିଛନ୍ତି, ପୁଷ୍ଟ ପିଅନ, ପିଅନ କଣ କରେ, ଆମର ଚିଠିଟା ଆଜ୍ ଇଟ୍ ଇଜ୍ ପହଞ୍ଚି ଦିଏ, ସେ କୌଣସି ପରିବର୍ତ୍ତନ କରନ୍ତି ନା। ଠିକ ସେଭଳିଆ ଗୁରୁ ସାଧୁ, ପ୍ରକୃତ ସାଧୁ ଯେ ଜୀବ କୃଷ୍ଣଙ୍କର ଅଂଶ, ବିଭିନ୍ନ ଅଂଶ, କୃଷ୍ଣ ସେବା କରିବା ତାଙ୍କର ଦରକାର, ଏଇଟା ଆମେ ଭୁଲି ଯାଇଛେ। ଦୀକ୍ଷା ନେବା ମାଧ୍ୟମରେ ଗୁରୁ ଏଇ ସମ୍ବନ୍ଧଟାକୁ ସ୍ଥାପନ କରିଦେବେ, କାହାଙ୍କ ସହିତ ନା ଭଗବାନଙ୍କ ସହିତ। ଦେବଦେବୀ ମାନଙ୍କ ସହିତ ନୁହେଁ, କାହିଁକି ଦେବତା ମାନେ ବି ଭଗବାନଙ୍କର ଦାସ ଦାସ, କୃଷ୍ଣଙ୍କ ସହିତ, ଜଗନ୍ନାଥଙ୍କ ସହିତ। ହଁ, କାହିଁକି ଆମେ ତାଙ୍କର ଅଂଶ, ତାଙ୍କ ଅଂଶ ହେଇକି ତାଙ୍କ ସେବାରେ ଯଦି ଆମେ ଯୁକ୍ତ ନ ହେବା, ତାଙ୍କ ସହିତ ଯଦି ଯୁକ୍ତ ନ ହେବା, ଏକ ହେଇଯିବା ନୁହେଁ, ଭଗବାନ ହେଇଯିବା ନୁହେଁ। ଅନେକ ଲୋକ ଭାବନ୍ତି ଯେ ଆମେ ଭଗବାନ ହେଇଯିବା, ନା, ଭଗବାନଙ୍କ ସେବାରେ ଯୁକ୍ତ ହେବା। କାହିଁକି ଆମେ ଆତ୍ମା ଚିନ୍ମୟ ବସ୍ତୁ, ଭଗବାନ ପରମ ଚିନ୍ମୟ ବସ୍ତୁ, ତାଙ୍କ ସେବାରେ ଯେତେବେଳେ ଆମେ ଯୁକ୍ତ ହେବା ସେତେବେଳେ ଆମେ ଆନନ୍ଦ ଲାଭ କରିପାରିବା। ଆରେ ଏଇ ଦେହ ତ୍ୟାଗ ଯେତେବେଳେ ତାଙ୍କ ଚିନ୍ତାରେ ଆମେ କରିବୁ, ସେତେବେଳେ କୃଷ୍ଣ କହୁଛନ୍ତି ମୋ ଧାମକୁ ତୁମେ ଫେରି ଆସିବ। ସେଥିପାଇଁ ଏଇ ଯେ ଦାମୋଦର ମାସ, ଏଇ କାର୍ତ୍ତିକ ମାସ ଅତ୍ୟନ୍ତ ମହିମା ଯୁକ୍ତ, ହଁ, ସୁନ୍ଦର ଏଇ ମାସଟା, ପବିତ୍ର ମାସ। ତ ଏଇ ମାସରେ ଆମେ ଯଦି ଭଗବାନ ଦାମୋଦରଙ୍କର ପ୍ରୀତି ବିଧାନ କରିବା, ତ ଦାମୋଦର ଭଗବାନଙ୍କର ଗୋଟିଏ ନାମ, ଶୁଣିଛନ୍ତି ଆପଣ ଭଗବାନଙ୍କର ନାମ ଦାମୋଦର? କଣ ପାଇଁ ଭଗବାନଙ୍କର ନାମ ଦାମୋଦର? ନା, ଏଇ କାର୍ତ୍ତିକ ମାସରେ ଏଇ ଦାମୋଦର ନାମଟା ସେ ଲାଭ କରିଥିଲେ। ହଁ, ଦୀପାବଳି ଉତ୍ସବ ଦିନ ଭୋର ବେଳାରେ ମା ଯଶୋଦା କୃଷ୍ଣଙ୍କର ଦୁଷ୍ଟାମୀ ପଣିଆ, ତାଙ୍କର ଦୁଷ୍ଟାମୀ, ସେ ଦୁଷ୍ଟାମୀ କରୁଥିଲେ। ଆଗେ ଅନ୍ୟାନ୍ୟ ଗୋପୀମାନଙ୍କ ଘରକୁ ଯାଇକି ମାଖନ ଚୋରି କରୁଥିଲେ, ଦଧିବାହନ ଭଙ୍ଗ କରିଦେଉଥିଲେ, କେତେ କିଛି କାମ କରୁଥିଲେ ଅନ୍ୟ ଗୋପୀମାନଙ୍କ ଘରକୁ ଯାଇକି। ତ ସେମାନେ ନାଲିସ କରୁଥିଲେ, ବଦନାମ ଦେଉଥିଲେ ଯେ କୃଷ୍ଣ ଚୋରି କରୁଛି ଆସିକି ଏଇଭଳିଆ। କିନ୍ତୁ ମା ଯଶୋଦା ସେ ଏ କୃଷ୍ଣଙ୍କ ପାଇଁ ଚିନ୍ତା କଲେ ଯେ ନା, ମୁଁ ନିଜେ ମାଖନ ଉଠେଇବି, ଦଧି ମନ୍ଥନ ମୁଁ ନିଜେ କରିବି, ମୋ ଘରେ ଯେ ଦାସୀମାନେ ଅଛନ୍ତି ସେମାନେ କେମିତିକା ଦଧି ସୁସ୍ୱାଦୁ ଦଧି ମନ୍ଥନ କରିକି ସୁସ୍ୱାଦୁ ମାଖନ ଲହୁଣୀ ଉଠିବାକୁ ପଡ଼େ, ଏ ଦାସୀମାନେ ଜାଣନ୍ତି ନା, ମୋର ପୁଅ ପାଇଁ, ମୋର ଗୋପାଳ ପାଇଁ ମୁଁ ନିଜେ କରିବି। ସେଥିପାଇଁ ଯଶୋଦାଙ୍କ ଘରେ, ନନ୍ଦ ମହାରାଜଙ୍କ ଘରେ ନବଲକ୍ଷ ଗାଭୀ ଥିଲେ ବି ତାଙ୍କର ସାତ ଆଠଟା ପଦ୍ମଗନ୍ଧିନୀ ଗାଭୀ ଥିଲା, ଯେ ଗାଭୀ ମାନଙ୍କର କ୍ଷୀର ସୁଗନ୍ଧ ଯୁକ୍ତ, ଆର୍ ସେଇ ଗାଭୀ ମାନେ ସୁଗନ୍ଧି ଘାସ ଖାଆନ୍ତି। ଆର୍ ମା ଯଶୋଦା ତାଙ୍କୁ ଦୁହନ କରି ସେଇ କ୍ଷୀର ଦ୍ୱାରା ଗରମ କରି ଦହି ବସୁଥିଲେ, ଆଉ ସେଟା ମାଖନ ଉଠେଇକି ସେ ଖୁଆଇବେ, ଏଇ ତାଙ୍କର ଭାବନା। ଆଉ ସେଦିନ ସେଇ କ୍ଷୀର ଗରମ କରିକି କୃଷ୍ଣଙ୍କୁ ପାନ କରେଇବେ, ଏଇ ଭାବନା ରହିଥିଲା। ତା ପୂର୍ବ ଦିନ ଏଇ ଚିନ୍ତା କରିକି ମା ଯଶୋଦା ଦୁହି ବସିଛନ୍ତି, ଆଉ କ୍ଷୀର ଦୁହନ କରିକି ରଖିଛନ୍ତି, ଗରମ କରିବେ ଏବଂ କୃଷ୍ଣଙ୍କୁ ପାନ କରେଇବେ, ଆର୍ ମନ୍ଥନ କରିକି ମାଖନ କୃଷ୍ଣଙ୍କୁ ଖୁଆଇବେ, ତାହେଲେ କୃଷ୍ଣ ଆଉ ଅନ୍ୟ ଘରକୁ ଚୋରି କରିବା ପାଇଁ ଯିବେନି, ଏଇ ଚିନ୍ତା। ତ ସେଦିନ କୃଷ୍ଣ ସେ ଛୋଟ ପିଲା, ତିନି ବର୍ଷ ଚାରି ମାସ ପୂର୍ବର ଏଇ ଲୀଳାଟା, ଭଗବାନ ଯେତେବେଳେ ମହାବନ ଗୋକୁଲରେ ଅବସ୍ଥାନ କରୁଥିଲେ, ତାଙ୍କର ବୟସ ସେ ତିନି ବର୍ଷ ଚାରି ବର୍ଷ ଚାରି ମାସ ପର୍ଯ୍ୟନ୍ତ ମହାବନ ଗୋକୁଳରେ ଥିଲେ, ଆଉ ସେଇ ସମୟରେ ତାଙ୍କର ଏଇ ଲୀଳାଟା ହେଇଥିଲା। ଏଇ ଦୀପାବଳି ଉତ୍ସବ ଦିନ, କାର୍ତ୍ତିକ ମାସରେ ଦୀପଦାନ ଉତ୍ସବ, ତ ସେଇଦିନ ଭୋରବେଳା ମା ଯଶୋଦା କୃଷ୍ଣଙ୍କୁ ଖୁବ୍ ସୁନ୍ଦର ଭାବରେ ଶୁଆଇଛନ୍ତି, ଆର୍ ମା ଯଶୋଦା ଦେଖିଲେ କୃଷ୍ଣ ଶୁଇ ଯାଇଛନ୍ତି। ତାପରେ ମା ଯଶୋଦା ଶଯ୍ୟା ତ୍ୟାଗ କରିକି ଗାଧୋଇଛନ୍ତି, ଗାଧୋଇକିରି, କାହିଁକିନା ଭୋରବେଳା ସ୍ନାନ ପବିତ୍ର, ମା ଯଶୋଦା ଏଭଳି ଆଚରଣ କରୁଛନ୍ତି, ଗାଧୋଇକି ପରିଷ୍କାର ବସ୍ତ୍ର ପିନ୍ଧିଛନ୍ତି, ମାନେ ଲୁଗା କପଡ଼ା, ସେ କପଡ଼ାଟା ଏମିତି ଥିଲା ରେଶମୀ କପଡ଼ା ଥିଲା, ହଳଦିଆ ରଙ୍ଗ ଥିଲା, ଏବଂ ସେ ସୁନ୍ଦର ସୁନ୍ଦର ଅଳଙ୍କାରରେ ସୁସଜ୍ଜିତ ଥିଲେ, ଏବଂ ତାଙ୍କ ମଥାରେ ଯେ ଖୁପା ଯେଟା ବେଣୀ ବାନ୍ଧିଥିଲେ, ମାଳତୀ ପୁଷ୍ପ ଦେଇକିରି ବାନ୍ଧିଥିଲେ, ଏବଂ ସୁନ୍ଦର ଅଳଙ୍କାର ସଜ୍ଜିତ ହେଇକି ସେ କଣ କରୁଛନ୍ତି ନା, କୃଷ୍ଣ ବିଛଣାରେ ଶୋଇଛନ୍ତି ପଲଙ୍କରେ, ଆଉ ସେ ଆସିକିରି ଚୁଲିରେ ସେଇ ପଦ୍ମଗନ୍ଧିନୀ ଗାଧୀଙ୍କ ଦ୍ୱାରା ଯେ ପ୍ରସ୍ତୁତ ହେଇଥିବା ଯେ କ୍ଷୀର, ସେଟାକୁ ଗୋଟେ ହାଣ୍ଡିର ଗରମ କରୁଛନ୍ତି, ସଙ୍ଗେ ସଙ୍ଗେ ଦଧି ମନ୍ଥନ କାମ ଆରମ୍ଭ କରିଛନ୍ତି। ଏବଂ ସେଇ ସମୟରେ ସେ କଣ କରୁଥିଲେ, ଦଧି ମନ୍ଥନ କରିବା ସମୟରେ ସେ ଦେଖୁଛନ୍ତି କ୍ଷୀରଟା ଗରମ ହେଉଛି, ଯେମିତି ସେଟା ଉତ୍ତରିକି ନ ପଡ଼ିଯାଏ, ଠିକ ଭାବରେ ଗରମ ହୁଏ, ଏବଂ ପୁତ୍ର ଗୋପାଳ କୃଷ୍ଣ ପଲଙ୍କରେ ଶୋଇଛନ୍ତି, ସେଟାକୁ ସେ ଅନଉଛନ୍ତି, ଏମିତି ଜାଗାରେ ଦଧି ମନ୍ଥନ କରୁଛନ୍ତି, ଆଉ ଦଧି ମନ୍ଥନ କରିବା ସମୟରେ କୀର୍ତ୍ତନ କରୁଛନ୍ତି, ନିଜେ ସୁନ୍ଦର କବିତା ରଚନା କରୁଛନ୍ତି। କଣ କବିତା? ଆଜିକାଲି ଲୋକ ଅନେକ କବିତା ରଚନା କରନ୍ତି, କିନ୍ତୁ କୃଷ୍ଣ ଭଗବାନଙ୍କୁ ବାଦ ଦେଇକିରି ଯିଏ କବିତା ବର୍ଣ୍ଣନା କରିବା ଦରକାର, ଯିଏ ମାନେ ବହି ଲେଖିବା ଦରକାର ଯେଉଁଠି କୃଷ୍ଣ କଥା ରହିଥିବ, କୃଷ୍ଣଙ୍କ ସମ୍ବନ୍ଧରେ ବର୍ଣ୍ଣନା କରାହବ, ସେଇ ବହିର ମୂଲ୍ୟ ଅଛି, ସେଇ କୀର୍ତ୍ତନ ଭଜନର ମୂଲ୍ୟ ଅଛି, ସେଇ କବିତାର ମୂଲ୍ୟ ରହିଛି। ବୃନ୍ଦାବନ ଦାସ ଠାକୁର ଚୈତନ୍ୟ ଭାଗବତ ରଚୟିତା କହୁଛନ୍ତି, ଯସ୍ମିନ୍ ଶାସ୍ତ୍ରେ ପୁରାଣେ ବା ହରିର୍ ଭକ୍ତି ନ ଦୃଶ୍ୟତି ତଶାସ୍ତ୍ର ଶ୍ରୋତବ୍ୟ ନୈବ କର୍ତ୍ତବ୍ୟ ସ୍ୱୟଂ ବ୍ରହ୍ମା ଯଦି ବଦେତ। ବ୍ରହ୍ମା ଆସିକି ଯଦି କୁହନ୍ତିନି ଯେଉଁ ବହିରେ କୃଷ୍ଣ କଥା ନାହିଁ, ଜଗନ୍ନାଥଙ୍କର ଲୀଳା କଥା ନାହିଁ, ଭଗବାନଙ୍କର କାର୍ଯ୍ୟକଳାପର କଥା ନାହିଁ, ଆଉ ସେଇ ବହି ଗୁଡ଼ିକ ଶୁଣିବା ଉଚିତ ନୁହେଁ। ଯେଉଁ କୀର୍ତ୍ତନରେ, ଯେଉଁ ଗାନରେ, ଭଜନରେ ଜଗନ୍ନାଥଙ୍କର କଥା ନାହିଁ, କୃଷ୍ଣଙ୍କର କଥା ନାହିଁ, ସେଇ ଭଜନ କୀର୍ତ୍ତନ ଗାନ ଶୁଣିବା ଉଚିତ ନୁହେଁ। ଯଦି ବ୍ରହ୍ମା ଆସିକି ବି କୁହନ୍ତି, ଶାସ୍ତ୍ରରେ କୁହାଯାଉଛି ଏଟା ସର୍ପ ଉଚ୍ଚିଷ୍ଟ ଯଥା ପୟ, ପୟ ମାନେ କ୍ଷୀର, କ୍ଷୀରରେ ଯଦି ସାପ ମୁହଁ ଦିଏ ବିଷ ତୁଲ୍ୟ, ସେଇ ଗୁଡ଼ିକ ବିଷ ତୁଲ୍ୟ, ବାରମ୍ବାର ଚକ୍ରରେ ଆମକୁ ଘୁରିବାକୁ ପଡିବ। କିନ୍ତୁ ଯଶୋଦା ମାତା କଣ କବିତା ରଚନା କରୁଥିଲେ ନା, କୃଷ୍ଣଙ୍କ ସମ୍ବନ୍ଧରେ। କୃଷ୍ଣ ଯେତେବେଳେ ଛୋଟବେଳା ଛୋଟ ପିଲା ଆବିର୍ଭୂତ ହେଇଛନ୍ତି, ସାତ ଦିନ ଦିନ ସେ ପୁତନା ରାକ୍ଷସକୁ ବଧ କରିଛନ୍ତି, ତିନି ମାସ ଦିନରେ ଶକଟାସୁର ତ୍ରିଣାବତ ଅସୁର ଏମାନଙ୍କୁ ବଧ କରିଛନ୍ତି, ତ କୃଷ୍ଣଙ୍କୁ ତପସ୍ୟା କରିକିରି ଭଗବାନ ହେଇତେ ହୁଏ ନା, ଯୋଗ ସାଧନା କରିକି ଭଗବାନ ହେଇତେ ହେଇନି। ଆଜିକାଲି ଓଡ଼ିଶାରେ ଅନେକ ଭଗବାନ ସାଜିଛନ୍ତି, କିନ୍ତୁ କୃଷ୍ଣ ସ୍ୱୟଂ ଭଗବାନ, ସବୁ ସମୟ ଭଗବାନ। ସେ ଜନ୍ମ ହଉଛନ୍ତି ସେତେବେଳେ ସେ ଆବିର୍ଭୂତ ହଉଛନ୍ତି, ଚତୁର୍ଭୁଜ ନାରାୟଣ ରୂପରେ ପ୍ରକଟିତ ହଉଛନ୍ତି ଜେଲଖାନା ମଧ୍ୟରେ, ସେଥିରେ ବସୁଦେବ ବୁଝିପାରୁଛନ୍ତି ଓ ସ୍ୱୟଂ ଭଗବାନ ଆସିଯାଇଛନ୍ତି। ତେଣୁ ଭଗବାନ ଆସନ୍ତି, ସେ ଏକ ସାଧାରଣ ମଣିଷ ଭଳିଆ ରୂପ ଧାରଣ କରନ୍ତି, ତାମାନେ ସେ ସାକ୍ଷାତ ସ୍ୱୟଂ ଭଗବାନ, ତାଙ୍କଠାରୁ ସବୁ କିଛି ଆସେ, ତାଙ୍କର କିଛି ଅଭାବ ନାହିଁ। ତାଙ୍କୁ ଯୋଗୀ ତପସ୍ୟା ଏସବୁ କରିବାକୁ ପଡ଼େ ନା, ମନ୍ତ୍ରତନ୍ତ୍ର କରିବାକୁ ପଡ଼େ ନା, କିନ୍ତୁ ସେ ଜନ୍ମରୁ ହିଁ ଭଗବାନ। ପୁତନ ରାକ୍ଷସୀ ସ୍ତନରେ କାଳକୁଟ ବିଷମା ମାନେ ଲେପିକି ନେଇକି ଆସିଛି, କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି, ଓ ପୁତନା ରାକ୍ଷସୀ ହେଲେ ବି ସୁନ୍ଦରୀ ରୂପ ଧାରଣ କରିଛି, ଆର ମାର ଭୂମିକା ବରଣ କରିଛି, ମତେ ମା ଭଳିଆ ସ୍ତନ ପ୍ରଦାନ କରିବା ପାଇଁ ଆସିଛି, ତାର ମନର ବାସନା ମୁଁ ପୂରଣ କରିବି। ବିଷ ଦେଲେ ବି ଭଗବାନ କହୁଛନ୍ତି, ଓ ସେ ମତେ ତ ମା ଭଳିଆ ମାନେ ପୁତ୍ର ଭଳିଆ ସ୍ନେହ କରିବା ପାଇଁ ଆସିଛି, ତ ଭଗବାନ ବଡ 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 କରିକି ଦେଖୁଛନ୍ତି, ସେ ଖରାପ କରିବାକୁ ଆସେ, କିନ୍ତୁ ଭଗବାନ ଏଇଭଳିଆ ମହାନ। ବିଷପାନ କରାଇକି ମୃତ୍ୟୁବରଣ କରିବା ପାଇଁ ଆସେ, କିନ୍ତୁ ଭଗବାନ ଦେଖୁଛନ୍ତି ନା ନା, ସେ ମୋ ମା, ତେଣୁ ସ୍ତନ ଗ୍ରହଣ କରିଛନ୍ତି। ଆ ପୁତନାକୁ ମୁକ୍ତି ନୁହେଁ, ବୈକୁଣ୍ଠ ଗତି ନୁହେଁ, ତାଙ୍କୁ ଗୋଲକ ଗତି ମାତୃବତ ସ୍ଥାନ ଗୋଲକ ବୃନ୍ଦାବନକୁ ପଠେଇ ଦେଇଛନ୍ତି, ଏମିତିକା ଭଗବାନ। କାହିଁକି ନା ମା ଭଳିଆ ସେ ଆସିଛି, ତ ମାତୃଗତି ବୈକୁଣ୍ଠରେ ନାହିଁ, ଗୋଲକ ବୃନ୍ଦାବନରେ ରହିଛି, ସେଠିକି ପଠେଇଦେଲେ। ତ ସେଇ ପୁତନା ଯେତେବେଳେ ଦେହତ୍ୟାଗ ହେଲା, ବାର ମାଇଲ ତାର ଦେହଟା ଅସୁର ଦେହ, ଅସୁରଣୀ ଦେହ, ତ ଛୋଟ ଶିଶୁ, ସାତ ଦିନର ଶିଶୁ ଏଇ ଅସୁରକୁ ବଧ କରିପାରେ? କିନ୍ତୁ କୃଷ୍ଣ କେବଳ ସ୍ତନପାନ କରିକି ତା ମୃତ୍ୟୁକୁ ହରଣ କରିନେଇଛନ୍ତି, କିନ୍ତୁ ତାକୁ ଗୋଲକ ବୃନ୍ଦାବନକୁ ପଠେଇ ଦେଇଛନ୍ତି। ତ ଏଇଭଳିଆ ଏଇ କୃଷ୍ଣ ଭଗବାନ ବାଲ ଗୋପାଳ, ସେ ଏଇ ମା ଯଶୋଦାଙ୍କ ଘରେ ନନ୍ଦାଳୟରେ ସୁନ୍ଦର ସୁନ୍ଦର ଲୀଳା ବିଳାସ କରିଛନ୍ତି ଗୋକୁଳରେ। ତ ସେଠି ସେଇ ଦୀପାବଳି ଦିନରେ ମା ଯଶୋଦା ଏଭଳିଆ କୀର୍ତ୍ତନ କବିତା, କୃଷ୍ଣଙ୍କର ସବୁ ବାଲ୍ୟଲୀଳା କୀର୍ତ୍ତନ କରିକିରି କବିତା ରଚନା କରିକି ସେ ନିଜେ ନିଜେ ଗାଉଛନ୍ତି, ନିଜେ ନିଜେ ଆନନ୍ଦ ଅନୁଭବ କରୁଛନ୍ତି ପୁତ୍ରର ମହିମା ଶୁଣିକିରି। ଏଇଟା ହିଁ ଆମର କର୍ତ୍ତବ୍ୟ, ଯେ ପ୍ରତ୍ୟେକ ପିତା ମାତାଙ୍କର କର୍ତ୍ତବ୍ୟ, ଯେତେବେଳେ ଯାହା କିଛି ଆମେ ଗାନ କରିବା, ଭଜନ ଗାଇବା, ସେତେବେଳେ ଆମେ ଯଦି ଛୋଟ ପିଲା ଥିବେ ତାଙ୍କୁ କୃଷ୍ଣଙ୍କର କଥା କହିକିରି ଆନନ୍ଦ ଦେବା ଦରକାର। ସ୍ୱାମୀ ସ୍ତ୍ରୀ ସେତେବେଳେ ଯାହା କିଛି କହିବା କୃଷ୍ଣ କଥାରେ ଯେମିତି ଆମେ ଆଲୋଚନା କରିବା, ତାହେଲେ ଆମର ଏଇ ମଣିଷ ଜନ୍ମ ସାର୍ଥକ ହେବ। ଏଭଳି ଆମେ ଭକ୍ତି ଯୁଗରେ ଯୁକ୍ତ ହେବା, ଯୋଗ ମାନେ ଯୁକ୍ତ ହେବା, ଭକ୍ତି ମାନେ ସେବା, କାହାଙ୍କର ସେବା ନା କୃଷ୍ଣ ସେବା, କାହିଁକି ନା ସେ ଆମର ନିତ୍ୟ ପ୍ରଭୁ, ନିତ୍ୟ ପୁତ୍ର, ତାଙ୍କୁ ଆମେ ପୁତ୍ର ରୂପରେ ଗ୍ରହଣ କରିପାରୁ, ତାଙ୍କୁ ଆମେ ବନ୍ଧୁ ରୂପରେ ଗ୍ରହଣ କରିପାରୁ, ତାଙ୍କୁ ଆମେ ସ୍ୱାମୀ ରୂପରେ ଗ୍ରହଣ କରିପାରୁ। ଏଇଭଳିଆ ଯେତେବେଳେ ଆମେ କୃଷ୍ଣଙ୍କୁ ଗ୍ରହଣ କରିବା ଏବଂ ଆମେ ଯେତେବେଳେ ସ୍ୱାମୀ ସ୍ତ୍ରୀ ପୁତ୍ର କନ୍ୟା ମଧ୍ୟରେ ଯାହା କିଛି ପରାମର୍ଶ ଆଲୋଚନା କରିବା, କୃଷ୍ଣଙ୍କ ସେବା ଉଦ୍ଦେଶ୍ୟରେ ଆମେ ଯଦି ଆଲୋଚନା ପରାମର୍ଶ କରିବା ତାହେଲେ ସେଟା ହଉଛି କୃଷ୍ଣ ଭକ୍ତି। ଆମେ ଚାଷ କରୁଛେ, ଓ ଆଜି ଯେ ଧାନ ଚାଷ ଏଟା କୃଷ୍ଣଙ୍କୁ ମୁଁ ସୁନ୍ଦର ଧାନ ଲଗେଇବି, ସୁଗନ୍ଧି ଧାନ ଲଗେଇବି, ଯେ ଧାନ ଯେଟା ବାସନା ଯୁକ୍ତ ଚାଉଳ ହବ ସେଟା ମୁଁ ପାଏସ ରାନ୍ଧିବି, ଭଗବାନଙ୍କୁ ଭୋଗ ଲଗେଇବି, ଆର ମୋର ପୁଅ ଆମେ ସମସ୍ତେ ଏ ପ୍ରସାଦ ସେବା କରିବା, କୃଷ୍ଣ ପ୍ରସାଦ ଖାଇବା, ସବୁ ସମୟ କୃଷ୍ଣ ଚିନ୍ତାରେ ବିଭୁ, ତାହେଲେ ହୃଦୟ ପବିତ୍ର ହବ। ଆମର ଜନ୍ମ ହେଇଛି ଶୂଦ୍ର କୋଳରେ, ଆମେ ସମସ୍ତେ ଅପବିତ୍ର, କିନ୍ତୁ ଯେତେବେଳେ ଆମେ କୃଷ୍ଣ ହଉଛନ୍ତି ପରମ ପବିତ୍ର, ଗୀତାରେ କୃଷ୍ଣଙ୍କୁ ଅର୍ଜୁନ କହୁଛନ୍ତି ପବିତ୍ରଂ ପରମଂ ଭବାନ, ଆପଣ ଯଦି ପରମ ପବିତ୍ର, ତେଣୁ ତାଙ୍କ ସାନ୍ନିଧ୍ୟରେ ଆମେ ଯେତେବେଳେ ଆସିବା କେମିତି ତାଙ୍କ ସାନ୍ନିଧ୍ୟକୁ ଯିବା, ନା ଏଇଭଳିଆ ରାନ୍ଧୁଛେ, ଓ ଏଇଟା ଭଗବାନ ତୁମେ ମାଲିକ, ଏଇ ଚାଉଳ ଡାଲିର ଆପଣ ମାଲିକ, ଏଇ ଶାଗ ସବ୍ଜିର ଆପଣ ମାଲିକ, ଆପଣ ବର୍ଷା ଦଉଛନ୍ତି ସେତେବେଳେ ଏଇ ସବୁ କିଛି ହଉଛି, ତେଣୁ ଆପଣଙ୍କ ପାଇଁ ମୁଁ ରାନ୍ଧୁଛି, ମୁଁ ଆପଣଙ୍କର ଦାସ, ମୁଁ ଆପଣଙ୍କର ଚାକରାଣୀ, ଆପଣଙ୍କ ପାଇଁ ମୁଁ ଏଇଟା କରୁଛି। ଏଇ ଘରଟା ଆମେ ଖରକୁଛେ, ପରିଷ୍କାର କରୁଛେ, ଝାଡୁ ଦଉଛେ, ଏଇ ଘରଟା କୃଷ୍ଣଙ୍କର, ମୁଁ ଏଠି ରହିଛି ତାଙ୍କ ସେବା କରିବା ପାଇଁ, ମତେ ଦେଇଛନ୍ତି ଭଗବାନ ତାଙ୍କ ସେବା ପାଇଁ, ମତେ ସ୍ତ୍ରୀ ଦେଇଛନ୍ତି ତାଙ୍କ ସେବା ପାଇଁ, ସାହାଯ୍ୟ କରିବା ପାଇଁ, ଏ ପୁତ୍ରକୁ ଦେଇଛନ୍ତି ଏମିତି ନୁହେଁ ମୋର ଭୋଗ ଉପକରଣ ରୂପରେ, ନା ଏଇଭଳିଆ ଆମକୁ ଜାଣିବା ଦରକାର। ସେଇ ଏଇ ଦାମୋଦର ମାସରେ, ଏଇ କାର୍ତ୍ତିକ ମାସରେ ମା ଯଶୋଦା ଯେତେବେଳେ ଏଇ କ୍ଷୀର ଗରମ ହଉଛି, ଦଧି ମନ୍ଥନ କରୁଛନ୍ତି ଆର ଗାଁ କୀର୍ତ୍ତନ କରୁଛନ୍ତି, କୃଷ୍ଣ କାନ୍ଦିଲେ, କାହିଁ କାନ୍ଦିଲେ ନା, ଦେଖୁଛନ୍ତି ମା ଯଶୋଦା ତାଙ୍କ ପାଖରେ ନାହିଁ, ପଲଙ୍କ ଉପରେ ନାହିଁ, ତାଙ୍କୁ ଧରିକି ଶୋଇଥିଲେ, କିନ୍ତୁ ଏବେ ଦେଖୁଛନ୍ତି ମା ଯଶୋଦା ପାଖରେ ନାହିଁ, ସେଥିରେ ସେ କାନ୍ଦୁଛନ୍ତି, ଚିତ୍କାର କରିକି କନ୍ଦନ କରୁଛନ୍ତି, ଠିକ ଛୋଟ ଶିଶୁ ଭଳିଆ, ସାଧାରଣ ନର ଶିଶୁ ଭଳିଆ କାନ୍ଦୁଛନ୍ତି। ତ କାନ୍ଦି କାନ୍ଦି ଦେଖିଲେ ମା ନାହିଁ, ମା ମା କରୁଛନ୍ତି ଚିତ୍କାର, ପଲଙ୍କରୁ ଓହ୍ଲେଇକି ଆସିକି ସେ ଶୁଣୁଛନ୍ତି, କୀର୍ତ୍ତନ ଶୁଣିପାରୁଛନ୍ତି, ମା କୀର୍ତ୍ତନ କରୁଛନ୍ତି, ତ ମାଙ୍କୁ ଅନ୍ୱେଷଣ କରିକି ଆସିକି ଦେଖୁଛନ୍ତି ମା ଦଧି ମନ୍ଥନ କରୁଛନ୍ତି, ସେଥିରେ କାନ୍ଦୁଛନ୍ତି ଖିଦା ଖୁଦା, ତାଙ୍କୁ ଭୋକ ଲାଗିଯାଇଛି। ଭଗବାନଙ୍କୁ ଭୋକ ଲାଗେ, ଭଗବାନଙ୍କୁ ଭୋକ ଲାଗେ ନା, ସେ ଆପ୍ତକାମ ଆତ୍ମାରାମ, ତାଙ୍କର କୌଣସି ଭୋକ ନାହିଁ, କିନ୍ତୁ ସେ ଆମ ପାଇଁ କ୍ଷୁଧାର୍ତ୍ତ ହୁଅନ୍ତି, କାହିଁକି ନା ଭକ୍ତ ତା ମନରେ ଏକ ବାସନ ହବ ଭଗବାନ କ୍ଷୁଧାର୍ତ୍ତ, ତାହେଲେ ରାନ୍ଧିବ, ରାନ୍ଧିକି ତାଙ୍କୁ ଦେବେ ଆର ସେତେ ଭଗବାନ ଖାଇବେ, ତାହେଲେ ଆମେ ସେ ପ୍ରସାଦ ପାଇପାରିବା, ଏଥିପାଇଁ ଭଗବାନ କ୍ଷୁଧାର୍ତ୍ତ ହୁଅନ୍ତି, ସେ ତାଙ୍କୁ ଭୋକ ଲାଗେ, ଯାହା କିଛି ହୁଏ ସେ ଆମକୁ କୃପା କରିବା ପାଇଁ କରନ୍ତି। ତ ସେତେବେଳେ ମା ଯଶୋଦା ଦଧି ମନ୍ଥନ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, କିନ୍ତୁ କୃଷ୍ଣ ଦେଖିଲେ ମା ଯଶୋଦା ବ୍ୟସ୍ତ ଏକଦମ ଦଧି ମନ୍ଥନ କାମରେ, କିନ୍ତୁ ଯାଇକିରି ଦଧି ମନ୍ଥନ ଦଣ୍ଡକୁ ଏକ ଧରିଛନ୍ତି, ତ ମା ଯଶୋଦା ପରେ ତାଙ୍କୁ ସ୍ତନ ପ୍ରଦାନ କରୁଛନ୍ତି, କିନ୍ତୁ ହଠାତ୍ ଦେଖୁଛନ୍ତି ଚୁଲିରେ ଯେ କ୍ଷୀର ଗରମ ହଉଥିଲା ସେଟା ଉଠେଇକି ପୋଡି ଯାଉଛି। ତ ମା ଯଶୋଦା କୃଷ୍ଣକୁ ଓହ୍ଲେଇକିରି, କୃଷ୍ଣ ଚାହେଁ ନା ଓହ୍ଲେଇବା ପାଇଁ, ଖୁବ୍ କ୍ଷୁଧାର୍ଥ, କିନ୍ତୁ ମା ଯଶୋଦା ଜୋର କରିକି ଓହ୍ଲେଇକି ଗଲେ, ସେ କ୍ଷୀର ଦଧି ଗରମ ହଉଥିଲା, କ୍ଷୀର ତାକୁ ରକ୍ଷା କରିବା ପାଇଁ। ତ କୃଷ୍ଣ ଏଇ ଦିଗରେ ଖୁବ୍ ରାଗି ଯାଇଛନ୍ତି, ଲାଲି ଆଖି ହେଇଯାଇଛି, ଦାନ୍ତ କଡ଼ମଡ଼ କରୁଛନ୍ତି, ମା ଯଶୋଦା ତାଙ୍କୁ ଓହ୍ଲେଇ ଦେଇଛନ୍ତି, ଯାଇକି କୃଷ୍ଣ ସେବା ହେଲା, କୃଷ୍ଣଙ୍କ ପ୍ରୀତି ପାଇଁ ଆମେ ସବୁ କରୁଛେ, କୃଷ୍ଣଙ୍କୁ ଓହ୍ଲେଇ ସେ କ୍ଷୀର ମାତୃସ୍ତନ ପାନ କରୁଥିଲେ ଆର ମା ତାକୁ ଜୋର କରିକି ଓହ୍ଲେଇକିରି ଯାଉଛନ୍ତି କ୍ଷୀର ରକ୍ଷା କରିବା ପାଇଁ, ଏଇଟା କଣ ଭକ୍ତି? ହଁ ଏଇଟା ଭକ୍ତି, କଣ ପାଇଁ ନା ମା ଯଶୋଦାଙ୍କର ଭାବନା କଣ ନା, ମୋ ପୁଅର ଏଇ କ୍ଷୀରଟା ହଉଛି ପ୍ରିୟ, ଆଜି ସେ ନିଆଁରେ ଉତରିକିରି ପଡିଗଲେ ନଷ୍ଟ ହେଇଗଲେ, ଆଜି ଦିନଟା ମୋର ପୁଅ ଏଇ କ୍ଷୀର ପାଇବନି, ଆଉ ମୁଁ ଆସିକିରି ପୁଣି ତାକୁ ମୋ ସ୍ତନ ପ୍ରଦାନ କରିପାରିବି, କିନ୍ତୁ ସେଟା ମୋର ରକ୍ଷା କରିବା ଦରକାର, କାହିଁକି ନା ତାର ପ୍ରିୟ ଏଟା, ସେ ପରେ ଚାହିଁବ ମତେ ଏଇ ଗାଧୀର କ୍ଷୀର ଦିଅ, ଦହି ଦିଅ, ମାଖନ ଦିଅ, ସେତେବେଳେ ଯଦି ଆଜି ଏଟା ନଷ୍ଟ ହେଇଯାଏ କେମିତି କାଲି ସେ ମାଖନ ଖାଇବ, ତ ଏଇ ଚିନ୍ତା ତାମାନେ କେତେଟା ସୁଖ ବିଚାର ମାଙ୍କ ମଧ୍ୟରେ, ତ ଏଥିପାଇଁ ଏଟା ବି କୃଷ୍ଣ ପ୍ରୀତି, କିନ୍ତୁ ଏଟା କୃଷ୍ଣ ଲାଗୁଛନ୍ତି ମାନେ କ୍ରନ୍ଦନ କରୁଛନ୍ତି, ଏଇଟା ମା ଯଶୋଦାର ଅନୁକୂଳ ଭାବନା ଥିଲା କୃଷ୍ଣଙ୍କ ପ୍ରତି, ସେଥିପାଇଁ ଏଇଟା ଶୁଦ୍ଧ ଭକ୍ତି। ଆମେ ଜାଣୁ चानुर मुष्टिक जेतेबेले से मथुरा रे कंस अक्रूर द्वारा नहीं आसिले कृष्ण बलराम को जेठी कंस उत्सव तैयारी कर मल्ल युद्ध आयोजन कर कृष्ण बलराम सहित चानुर मुष्टिक एमाने सब युद्ध करिबे मल्ल युद्ध मल्ल युद्ध रे कृष्ण बलराम युद्ध कर चानुर मुष्टिक जेतेबेले आघात कर घुसी मारुचंती कृष्ण हसुचंती कृष्ण का आनंद होता है भक्ति आर माँ यशोदा स्तन प्रदान करते उल्लेदे कृष्ण कांदुचंती कौन टा भक्ति कृष्ण को आघात मारुचंती शरीर में कृष्ण हसुचंती आर माँ यशोदा खाइबा को दे स्तन पान करने को दे उल्ले दौंती कृष्ण कांदुचंती कौन टा भक्ति कृष्ण से हसुचंती भक्ति ना माँ यशोदा उल्लेदे एटा भक्ति कौनटा शास्त्र कशोदा ओल्लैदे भी कृष्ण कांदे भी यहाँ शुद्ध भक्ति चानुर मुष्टि भावना कौन कृष्ण को मारी पकईबी कृष्ण जो हसिले भी से भावना कौन थी शत्रु भावना थिला जे मु कृष्ण बलराम को मारी पकईबी हाँ कृष्ण हसिले भी यही भावना थिला कि माँ यशोदा कौन भावना थिला ना मोर पु क्षीर पान कर अनुकूल भावना थिला कृष्ण कांदे भी तार अनुकूल भावना थिला तो भक्तर भावना अनुसार भक्ति आसे से जाना पड़ो तो जो यहाँ माँ यशोदा जो आसिक देख मैं कृष्ण को छाड़ की जाते माँ यशोदा पर आसिक देखते कौन ना दधी भाग भांगा है रही कृष्ण रागिकी कौन कर भांगी गोटे पथर नहीं भांगी आई जा किंतु माँ यशोदा आसिक देखने ना तो खूब राग है जे मोर पु या दुष्टामी कर आगुरी मुझी अन्न पड़ोसी घर को जाकि माखन चोरी कै बाछुरी छाड़ दिए पा मान चुमटी काटि दिए आओ मलमूत्र त्याग कर अन्न घर जाते ना नालीस आज मो घर ये दधी भाण भंग करदे दुष्ट ये मत शास्ति देवा पड़ो तो सीट गोटे लाठी थी बाड़ी बा छड़ी हाँ जस्टी तो सीटा को हाथ में नहीं कि कौटी गला कृष्ण देखते कृष्ण छोट छोट पाद चरण चिन्ह पड़ी हाँ तो देखते बानर मान काक माने सब छुट्टी छुट्टी की घरे प्रवेश कर माँ यशोदा बुझे कृष्ण ये दुष्ट से रही कृष्ण कौन कर गोटे उत्खोल ढड़ा होकर माँ यशोदा जे मंथन करते नुआ सब माखन गुड़िक शिकार रखी हांडी रे ऊपर उठे रखी ले कृष्ण से गुड़ आणी खाऊं बानर मान को आउ काक मान को दूसरी तो माँ मा यशोदा से जाती चुपी चुपी की पाद पकईकी कृष्ण जब न जापे धरवे शास्ति देवे कि कृष्ण तो चारिदिक आखि देखुं तो देखा पे माँ को देखिकी लंफ प्रदान कर दौड़ माँ यशोदा भी दौड़ कितु पर कृष्ण को से धरले कृष्ण को कहीं धरी पारे ना तो धरी आनी भाविले कृष्ण को हाँ गाली देने तू चूर हाँ तू बानर स्वभाव युक्त बानर मान सहित रही चु तो कृष्ण जो कह माँ मत तू बानर कहचु ताल मु बण को पड़े जीमी तो माँ यशोदा भय गला गोटे पुत्र मोर बण को पड़े जी कौच तो दौड़ी नहीं कि बांधा चेष्टा कले कि बांधि पार ना दुई आंगुली कम ये गोकुल जिते दौड़ी थी सब गंठी देखते बड़ी किंतु प्रति थर दुई आंगुली कम गोटे दौड़ी एत बांधिले दुई आंगुली कम डबल कले दुई आंगुली कम गोकुल जिते दौड़ी थी से दुई आंगुली कम कौन पाई शास्त्र कह गोटे हूँ भक्तर चेष्टा आ गोटे हूँ भगवान कृपा ये दुटा रूप से आमको निर्भर करा पड़े भक्त को चेष्टा करा पड़े भगवान सेवार निजुक्त होगापाई एवं भगवान कृपा पर निर्भर करा पड़े आम भावानी मुझे ना आम कहीं आम वर्षा दे पार आम दे पार आमर चाषर कर्तव्य चाष करवा भगवान जब चाहती वर्षा हम तो हम ता कृपा निर्भर करू कि आम चाहे भी आम चाष कर बिस्टि न हो पारे हाँ सीटा भगवान हाथ में इंद्र देव को सी कह दे तेणु ये दुईटा जिनस आमको चेष्टा करवाक पड़ो आगवान कृपा पर निर्भर करवाक पड़ो ये बारंबार दुई आंगुल कम होता तेनाली आम जब चेष्टा बंद करदे जमी आपड़ रांधुंट गरम दिन में ରାନ୍ଧୁ ରାନ୍ଧୁ ଗରମ ଲାଗିଲା, ଭାବିଲେ ନା ନା ଏମାନେ ସବୁ ଖାଇବେ, ଆଜି ରାନ୍ଧିଲା ବନ୍ଦ, କଣ ହବ, କିଏ ଖାଇପାରିବେ? କଷ୍ଟ ହେଲେ ବି ରାନ୍ଧିବା ଆମେ ଛାଡ଼ୁନୁ, କିନ୍ତୁ ଆମେ ନିର୍ଭର କରୁ ଯେ ଭଲ ହବ ମନ୍ଦ ହବ ସେଟା ପରେ, କିନ୍ତୁ ଆମେ ରାନ୍ଧୁଛେ, ଗରମ ଲାଗିଲେ ବି ଚେଷ୍ଟା କରିଯାଉଛେ। ତ ସେଇଭଳିଆ ଭଗବତ ଭକ୍ତିରେ ସତ ବାଧା ସତ ଗଞ୍ଜନା ଲାଞ୍ଛନା ବିପଦ ଏଇ କୃଷ୍ଣ ନାମ କରିବା ପାଇଁ ଆସିବ। ହଁ, ସବୁ ବାଧା ବିପତ୍ତି ଆସିବ କୃଷ୍ଣ ଭଜନ କରତେ ଗଲେ, ଭଲ ଜିନିଷ ଗ୍ରହଣ କରିବାକୁ ଗଲେ ଏସବୁ ଖରାପ ଜିନିଷ ଆସିବ। ଆମକୁ ବୁଝିବାକୁ ପଡିବ ଆମେ କୋଉ ଜାଗାରେ ଅଛୁ, ଯିଏ ଜାଗାରେ ଆମେ ଅଛୁ ଏଇ ଜାଗାଟା ହଉଛି ଖରାପ ଜାଗା, କିନ୍ତୁ ଏଇ ଖରାପ ଜାଗା ହେଲେ ବି ଆମକୁ ଭଗବାନଙ୍କର ସେବାରେ ନିଯୁକ୍ତ ହେବାକୁ ପଡିବ, ଜୋର କରିକି କଲେ ତାହେଲେ ଆମେ ମୁକ୍ତ ହେବା, ଏଇ ଖରାପରୁ ମୁକ୍ତ ହେଇପାରିବା। ହଁ, ସେଥିପାଇଁ ଗୀତାରେ କୃଷ୍ଣ କହିଛନ୍ତି ବିଷୟ ବିନିବର୍ତ୍ତନ୍ତେ ନିରହା ରସ ଦେହୀନ ରସବର୍ଜ୍ୟମ ରସପ୍ୟସ ପରମ ଦୃଷ୍ଟ ନିବର୍ତ୍ତନ୍ତେ। ହଁ, ଆମେ ଭଲ ଜିନିଷ ପାଇଲେ ଖରାପ ଜିନିଷଟା ଆପେ ଆପେ ପଳେଇଯିବ, ସେଥିପାଇଁ ଭଲ ଜିନିଷ ହଉଛି କୃଷ୍ଣ ଭକ୍ତି, କୃଷ୍ଣ ପ୍ରସାଦ, କୃଷ୍ଣ ସେବା। ହଁ, ତ ଏଇ କାର୍ତ୍ତିକ ମାସରେ ମା ଯଶୋଦା କଣ କଲେ, ପରେ କୃଷ୍ଣ ଧରା ଦେଲେ, ବାନ୍ଧି ହେଇଗଲେ, ବାନ୍ଧି ପାରୁନଥିଲେ, କିନ୍ତୁ ମା ଯଶୋଦା ଛାଡ଼ୁନଥିଲେ, ପୁଣି ସେଇ ଦୌଡ଼ିରେ ବାନ୍ଧି ପକିଲେ। ହଁ, ତ ବାନ୍ଧି ହେଇଯିବା ମାନେ ଏଇଥିପାଇଁ ଦୌଡ଼ିକୁ କୁହାଯାଉଛି ଦାମ, ସଂସ୍କୃତିରେ ଦୌଡ଼ିକୁ କୁହାଯାଉଛି କଣ ଦାମ, ଆଉ ତାଙ୍କ କମରକୁ ବାନ୍ଧିଲେ ମା ଯଶୋଦା, ସେଥିପାଇଁ ଦାମୋଦର। ତାଇ କୃଷ୍ଣଙ୍କ ନାମ କଣ ହେଲା, ଜୋରରେ କୁହନ୍ତୁ ଦାମୋଦର, ସମସ୍ତେ ଜୋରରେ କୁହନ୍ତୁ ରାଧା ଦାମୋଦର। ସେଭଳିଆ କୃଷ୍ଣଙ୍କର ନାମ ତାଙ୍କର ଲୀଳା ମାଧ୍ୟମରେ ନାଁଟା ପ୍ରକାଶ ହେଇଛି, ବୁଝିପାରୁଛନ୍ତି, ଗୋବିନ୍ଦ, କାହିଁକି ତାଙ୍କ ନାମ ନା ଇନ୍ଦ୍ର, ହଁ ଯେ ବର୍ଷା କରୁଥିଲା ଜୋରରେ ଗୋକୁଳକୁ ଭାସି ଦବ ଗଜକୁ ଏକଦମ, ସେତେବେଳେ କୃଷ୍ଣ ଗିରି ଗୋବର୍ଦ୍ଧନ ଧରିକିରି ହଁ ଇନ୍ଦ୍ରକୁ ସାଜା ଦେଲେ, ହଁ ଇନ୍ଦ୍ରକୁ ଶାସ୍ତି ଦେଲେ, ଦେଖ ତୁମେ ଭାବୁଛ ଯେ ପ୍ରଳୟ କରିଦବ, ଦେଖ କେମିତି କରିବ। ତ ଭଗବାନ ଗିରି ଗୋବର୍ଦ୍ଧନକୁ ଉତ୍ତୋଳନ କରିକି କାନିଆ ଆଙ୍ଗୁଳିରେ, ବାଁ ହାତରେ କାନିଆ ଆଙ୍ଗୁଳି ଉତ୍ତୋଳନ କରିକିରି ଇନ୍ଦ୍ରକୁ ଶିକ୍ଷା ଦେଲେ। ତ ଇନ୍ଦ୍ର ପରେ ଗୁରୁଙ୍କ ପାଖକୁ ଯାଇକିରି ଭାବିଲା ଯେ ମୋର ଏଟା ତ ଦୋଷ ଭୁଲ ହେଇଗଲା, ଯେ କୃଷ୍ଣ ସାଧାରଣ ଶିଶୁ ମୁଁ ଭାବିଥିଲି, ନର ଶିଶୁ, କିନ୍ତୁ ସେ ସ୍ୱୟଂ ଭଗବାନ, ସେଥିରେ ଇନ୍ଦ୍ର ବୁଝିପାରିଲା। ତ ଗୁରୁଦେବ କହିଲେ ତୁ ଯାଇ କ୍ଷମା ଚା, ସୁଲଭୀ ଗାଧୀକୁ ନେଇକି ଯା, ହଁ ତ ଭଗବାନଙ୍କର ପ୍ରିୟ ହଉଛି ଗାଧୀ, ହଁ ତେଣୁ ସେତେବେଳେ ସୁଲଭୀ ଗାଧୀ ଆସିଛନ୍ତି, ଆଉ ସେଥିରେ ବନ୍ଦନା କରିଛି, ଅପରାଧ ମାର୍ଜନା କରିଛି, ଆଉ ଇନ୍ଦ୍ର ପ୍ରାର୍ଥନା କରିଛି ଏଇଭଳିଆ ଗୋବିନ୍ଦମ, ଗୋବିନ୍ଦମ ମାନେ ଗୋ ମାନେ ଗାଧୀ, ଗୋ ମାନେ ଇନ୍ଦ୍ରିୟ, ଗୋ ମାନେ ପୃଥିବୀ, ହଁ ଏଇ ଗୋବିନ୍ଦ ଯେଉଁଟା ଆମେ ଆନନ୍ଦ ଲାଭ କରିପାରିବା। ଗାଧୀ ମାନେ କାହାଠାରୁ ଆନନ୍ଦ ପାଇବେ, କୃଷ୍ଣଙ୍କ ଠାରୁ। ଏଇ ଇନ୍ଦ୍ରିୟ ଗୁଡିକ କେମିତି ଆନନ୍ଦ ହବ, କୃଷ୍ଣଙ୍କ ସହିତ ଯେତେବେଳେ ଯୁକ୍ତ ହେବେ ସେତେବେଳେ ଇନ୍ଦ୍ରିୟ ଗୁଡିକ ଆନନ୍ଦ ହବ, ସେଥିପାଇଁ କୃଷ୍ଣଙ୍କର ନାମ ଗୋବିନ୍ଦ। ଏ ପୃଥିବୀ କେତେବେଳେ ଆନନ୍ଦ ହବ ନା, ଯେତେବେଳେ ଆମେ ସମସ୍ତେ କୃଷ୍ଣଙ୍କୁ ଗ୍ରହଣ କରିବା ସେତେବେଳେ ଏ ପୃଥିବୀ ଆନନ୍ଦ ହବ, ସେଥିପାଇଁ ଗୋବିନ୍ଦ। ଇନ୍ଦ୍ର ଏ ନାମକରଣ କରିଛନ୍ତି ଗୋବିନ୍ଦମ, ବ୍ରହ୍ମା ସ୍ତୁତି କରିଛନ୍ତି, ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, କୃଷ୍ଣ ହଉଛନ୍ତି ସର୍ବକାରଣର କାରଣ, ଆମେ କେହି ନୁହଁ, ଆମେ ସମସ୍ତେ ଲଙ୍ଗଳା ହେଇକି ଆସିଛେ। ତେଣୁ ଏଇ ମାସରେ ମା ଯଶୋଦା କୃଷ୍ଣଙ୍କୁ ବାନ୍ଧିଥିଲେ, ସେଥିପାଇଁ କୃଷ୍ଣଙ୍କର ଗୋଟିଏ ନାମ ହେଲା ଦାମୋଦର। ହଁ, ତ ଭକ୍ତମାନେ ଏଇ ମାସରେ ଏଇ ସେଥିପାଇଁ ଏଇ ମାସରେ ବ୍ରତର ନାମ ହଉଛି ଦାମୋଦର ବ୍ରତ ବା ଉର୍ଜା ବ୍ରତ, କାହିଁକି ନା ଏଇ ମାସରେ ରାଧାରାଣୀ ହଉଛନ୍ତି ତାଙ୍କ ନାଁ ଅନୁସାରେ ଏଇ ବ୍ରତ, ରାଧାରାଣୀ ଗୋଟିଏ ନାଁ ହଉଛି ଉର୍ଜେଶ୍ୱରୀ। ଉର୍ଜେଶ୍ୱରୀ ମାନେ କଣ, ଉର୍ଜା ଶବ୍ଦର ଅର୍ଥ ହଉଛି ଶକ୍ତି, ସମସ୍ତ ଶକ୍ତିର ଉତ୍ସ ହଉଛନ୍ତି ରାଧାରାଣୀ। ହଁ, ଯେ ମା ତାରିଣୀ କହୁଛେ, ଦୁର୍ଗା କହୁଛେ, ଯାହା ଯେତେ ଶକ୍ତି, ହଁ ଆମେ ଦେଖୁଛେ ଲକ୍ଷ୍ମୀ, ଯାହା କିଛି ସମସ୍ତ ଶକ୍ତିର ଉତ୍ସ ରାଧାରାଣୀ। ହଁ, ତେଣୁ ରାଧାରାଣୀ ଗୋଟିଏ ନାଁ ହଉଛି ଉର୍ଜେଶ୍ୱରୀ। ତେଣୁ ଏଇ ମାସରେ ରାଧାରାଣୀ ହଉଛନ୍ତି ଆରାଧ୍ୟା, କିନ୍ତୁ ବୈଷ୍ଣବ ମାନେ କେବଳ ରାଧାରାଣୀକି ପୂଜା କରନ୍ତିନି, ରାଧା କୃଷ୍ଣ ଏକ ସାଥ ସହିତ ପୂଜା କରନ୍ତି, ସେଥିପାଇଁ ରାଧା ଦାମୋଦର। ହଁ, ସେଥିପାଇଁ ଭକ୍ତମାନେ ରାଧା କୃଷ୍ଣଙ୍କୁ ଏକ ସହିତ ପୂଜା କରନ୍ତି, ସେମାନେ କେବଳ କୃଷ୍ଣଙ୍କୁ ପୂଜା କରନ୍ତି ନା, ବା କେବଳ ରାଧାଙ୍କୁ ପୂଜା କରନ୍ତି ନା, ରାଧା କୃଷ୍ଣଙ୍କୁ ପୂଜା କଲେ ରାଧାରାଣୀ ଖୁସି ହୁଅନ୍ତି, କୃଷ୍ଣ ବି ଖୁସି ହୁଅନ୍ତି। ସେଥିପାଇଁ ଆମେ ଗୌଡ଼ୀୟ ବୈଷ୍ଣବ ମହାପ୍ରଭୁଙ୍କ ଶିକ୍ଷା, ମହାପ୍ରଭୁ ନିଜେ କୃଷ୍ଣ ସେଇଟା ଶିକ୍ଷା ଦେଇକି ଯାଇଛନ୍ତି, ଯେ ଭକ୍ତମାନେ ସେ ରାଧା କୃଷ୍ଣଙ୍କର ସେବା କରିବେ ଏକ ସାଥରେ, ଲକ୍ଷ୍ମୀ ନାରାୟଣ। ଆଜିକାଲି ଲୋକ ଲକ୍ଷ୍ମୀ ପୂଜା କରୁଛନ୍ତି, ନାରାୟଣଙ୍କୁ ବାଦ ଦେଇକି, ରାବଣ ଲକ୍ଷ୍ୟକୁ ନେଇ ଯାଇଥିଲେ ଭୋଗ କରିବା ପାଇଁ ନାରାୟଣ ରାମଚନ୍ଦ୍ରକୁ ବାଦ ଦେଇକି ତା ସର୍ବନାଶ ହେଇଗଲା। ସେଥିପାଇଁ ଆମକୁ ବୁଦ୍ଧିମାନ ହେବାକୁ ପଡିବ। ଆମେ ଲକ୍ଷ୍ମୀଙ୍କୁ ଭୋଗ କରିବା ପାଇଁ ଚେଷ୍ଟା କରୁଛେ, କିନ୍ତୁ ନାରାୟଣକୁ ବାଦ ଦେଇକି। ସେ ନାରାୟଣ ମୂଳ ନାରାୟଣ ହେଉଛନ୍ତି କୃଷ୍ଣ ଜଗନ୍ନାଥ। ତେଣୁ ଏଇ କଳିଯୁଗରେ ସେ ନାମ ରୂପରେ ଆସିଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏଇ ନାମ ଜପ କୀର୍ତ୍ତନ ଦ୍ୱାରା ଆମେ ଏଇ କଳିଯୁଗରେ ଯେ ନାମ ଅବତାର ଭଗବାନଙ୍କର ପୂଜା କରୁଛେ, ହଁ ଅର୍ଚ୍ଚନ କରୁଛେ। ଆଉ ଅର୍ଚ୍ଚା ବିଗ୍ରହ ବିଗ୍ରହ ରୂପରେ ରାଧା କୃଷ୍ଣ ବିଗ୍ରହ, ହଁ ଲକ୍ଷ୍ମୀ ନାରାୟଣ ବିଗ୍ରହ, ରାମ ଲକ୍ଷ୍ମଣ ସୀତା ଯେ ବିଗ୍ରହ, ସେଟା ଜୀବନ କର୍ତ୍ତବ୍ୟ ତାଙ୍କର ପୂଜା କରିବା ସେବା କରିବା। ତେଣୁ ଏଇ ଦାମୋଦର ମାସରେ ଖୁବ ମହାତ୍ୟପୂର୍ଣ୍ଣ। ଏକ ସମୟ ଅତ୍ରିମୁନି ନାମ ଶୁଣିଛନ୍ତି, ହଁ ଅତ୍ରିମୁନିଙ୍କ କୂଳରେ ଦେବଶର୍ମା ନାମେ ଜଣେ ବ୍ରାହ୍ମଣ, ଉତ୍ତମ ବ୍ରାହ୍ମଣ, ଧର୍ମନିଷ୍ଠ ବ୍ରାହ୍ମଣ, ସେ ହରିଦ୍ୱାରରେ ବାସ କରୁଥିଲେ ହରିଦ୍ୱାରରେ। ତ ସେ ତାଙ୍କର ଗୋଟେ ଦୁଃଖ ଥିଲା, କଣ ନା ତାଙ୍କର କୌଣସି ପୁତ୍ର ଥିଲାନି, କିନ୍ତୁ ଗୋଟିଏ କନ୍ୟା ଥିଲା। ସେ ଦେବଶର୍ମା ତାଙ୍କର ଯେ କନ୍ୟା ଥିଲା ତାର ନାମ ଥିଲା ଗୁଣବତୀ। ତ ସେ ଗୁଣବତୀ ଛୋଟଠୁ ତାର ପିତାମାତାଙ୍କ ଅନୁସରଣ କରୁଥାଏ। ତାଙ୍କ ପିତାମାତା ସବୁ ସମୟ ଏକାଦଶୀ ବ୍ରତ, କାର୍ତ୍ତିକ ଏଇ ଦାମୋଦର ମାସ ବ୍ରତ ସେମାନେ ପାଳନ କରୁଥାନ୍ତି। ତ ଏଇ ଶୈଶବରୁ ସେ ଗୁଣବତୀ ସେ ବି ପିତାମାତାଙ୍କ ସହିତ ଏସବୁ ପାଳନ କରୁଥାଏ। ସେଥିପାଇଁ ପିତାମାତା ଏଭଳିଆ ହେବା ଦରକାର। ଆମେ କେବଳ ବାପା ମା ହେଲେ ହବନି, ସାଜିଲେ ହବନି, ପଶୁପକ୍ଷୀ ମାନଙ୍କର ବି ପିତାମାତା ଅଛନ୍ତି, ଅଛନ୍ତି ନା କୁକୁର ବିରାଡ଼ି ସେମାନଙ୍କର ସେମାନେ ବି ପିତାମାତା ହଉଛନ୍ତି। କିନ୍ତୁ ପିତାମାତାର କଣ କର୍ତ୍ତବ୍ୟ? ଆମେ ଯଦି କୃଷ୍ଣ ଭକ୍ତି ନିଜେ ନ କରିବୁ ଆଉ ଆମର ପୁତ୍ର କନ୍ୟାକୁ ନ ଶିଖେଇବୁ ତାହେଲେ ବାରମ୍ବାର ଏଇ ଜନ୍ମ ମୃତ୍ୟୁ ଚକ୍ରରେ ଘୂରିବାକୁ ପଡିବ। ମଣିଷ ଜୀବନର ଉଦ୍ଦେଶ୍ୟ ହେଉଛି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହେବା କୃଷ୍ଣ ଭକ୍ତି ଦ୍ୱାରା। ତ ତେଣୁ ପିତାମାତା କୃଷ୍ଣ ଭକ୍ତି କରିବେ ଆଉ ପୁତ୍ର କନ୍ୟାକୁ ସେଟା ଶିଖେଇବେ, ତାହେଲେ ସେ ଆଦର୍ଶ ପିତାମାତା ହେବେ। ଭାଗବତରେ କୁହାଯାଇଛି ସେ ପିତା ପିତା ନୁହେଁ, ସେଇ ମାତା ମାତା ନୁହେଁ, ସେଇ ସ୍ୱାମୀ ସ୍ୱାମୀ ନୁହେଁ, ସେଇ ସ୍ୱଜନ ସ୍ୱଜନ ନୁହେଁ, ସେଇ ଗୁରୁ ଗୁରୁ ନୁହେଁ, ଯଦି କୃଷ୍ଣ ସେବା ଶିକ୍ଷା ନ ଦିଅନ୍ତି। ପଞ୍ଚମ ସ୍କନ୍ଦ ଭାଗବତରେ ପଞ୍ଚମ ଅଧ୍ୟାୟରେ ରିଷଭ ଦେ ତାଙ୍କ ପୁତ୍ରମାନଙ୍କୁ ନେଇକି ଏସବୁ ଆଲୋଚନା କରୁଛନ୍ତି। ତ ସେଇଥିପାଇଁ ଏଇ ଦେବଶର୍ମା ସେ ଆଦର୍ଶ ବ୍ରାହ୍ମଣ, ଆଦର୍ଶ ଗୃହସ୍ଥ ଆଚରଣ କରୁଛନ୍ତି। ତାଙ୍କର କନ୍ୟାକୁ ବି ଛୋଟଠୁ ଏଇ କାର୍ତ୍ତିକ ବ୍ରତ, ଏକାଦଶୀ ବ୍ରତ, ତୁଳସୀ ସେବା ଏସବୁ ଶିଖଉଛନ୍ତି। ଦେଖନ୍ତୁ, ତେଣୁ ମୁଁ ଅନୁରୋଧ କରିବି ଆପଣମାନେ ଗୃହସ୍ଥ ଆଶ୍ରମରେ ଅଛନ୍ତି, ଆପଣ ନିଜେ କରିବେ, ଶ୍ରେଷ୍ଠ ବ୍ୟକ୍ତି ଆପଣ ଅଭିଭାବକ, ତ ଆପଣଙ୍କର ଆଶ୍ରିତ ବ୍ୟକ୍ତି ଯେଉଁମାନେ ଆପଣମାନଙ୍କ ଆଶ୍ରୟ ଅଛନ୍ତି ସେମାନଙ୍କୁ କୃଷ୍ଣ ଭକ୍ତି ଶିଖେଇବେ। ନିଜେ ଆଚରଣ କଲେ ସେମାନେ ଶିଖିବେ। ଆମେ ଖରାପ ଦେଖିବା, ଖରାପ ଖାଇବା, ଖରାପ କହିବା, ତାହେଲେ ସେଇ ଖରାପ ଜିନିଷ ମୋର ପୁଅ ଝିଅମାନେ ଶିଖିବେ। ଆଜିକାଲି କାହିଁକି ପୁଅ ଝିଅମାନେ ନଷ୍ଟ ହେଇଯାଉଛନ୍ତି? ଏଇଥିପାଇଁ ଆମେ ପିତାମାତା ଠିକ ଆଚରଣ କରୁନୁ, ଠିକ କଥା କହୁନୁ, ଠିକ ଦେଖୁନୁ, ଠିକ ଶୁଣୁନୁ, ଠିକ ଖାଉନୁ, ସେଥିପାଇଁ ଆମର ଦୁରାବସ୍ଥା ବର୍ତ୍ତମାନ ସମାଜରେ। କିନ୍ତୁ ଏଇ ହରିଦ୍ୱାର ନିବାସୀ ଅତ୍ରିକୂଳ ଉଦ୍ଭୁତ ଏଇ ଦେବଶର୍ମା ଏଇ ବ୍ରାହ୍ମଣ, ସେ ସବ ପ୍ରକୃତ ବ୍ରାହ୍ମଣ କିଏ ନା ଯେ ଭଗବାନଙ୍କୁ ଆରାଧନା କରେ। ତ ସେଥିପାଇଁ କି ଜନ୍ମ ନ ଯାଏ ତୁ ଶୂଦ୍ର, ଆମେ ସମସ୍ତେ ଶୂଦ୍ର, କି ଯେତେବେଳେ ଆମେ ଭଗବତ ଆରାଧନା କରିବା ସେତେବେଳେ ବ୍ରାହ୍ମଣ ହେଇଯିବା। ଭଗବାନ ଏଇଟା ଗୀତାରେ କହୁଛନ୍ତି, ଗୁଣକର୍ମ ବିଭାଗଶ, ଗୁଣ ଏବଂ କର୍ମ ଅନୁସାରେ ବ୍ରାହ୍ମଣ ହୁଏ, କୂଳରେ ନୁହେଁ। ତ ସେଇ ଦେବଶର୍ମା ଅତ୍ରିକୂଳ ଉଦ୍ଭୁତ ଯେଇ ଦେବଶର୍ମା ହରିଦ୍ୱାର ନିବାସୀ, ସେ ତାଙ୍କର କନ୍ୟାକୁ ବି ଛୋଟଠୁ ଶିଖଉଛନ୍ତି ତୁଳସୀ ରୋପଣ, ତୁଳସୀ ସେବା। ଆ ଏଇ ଗୁଣବତୀ ତାଙ୍କ ଘର ସାମ୍ନାରେ ତୁଳସୀ ବୃକ୍ଷ ରୋପଣ କରିଥିଲେ ନିଜେ ବାପାଙ୍କ ଅନୁମତି ନେଇକି, ବାପାଙ୍କ ପାଖରୁ ଏସବୁ ଶିଖିଛନ୍ତି। କାର୍ତ୍ତିକ ବ୍ରତ ପାଳନ କରୁଥିଲେ ଏବଂ ଏକାଦଶୀ ବ୍ରତ ପାଳନ କରୁଥିଲେ। ତ ଏଇ ଦେବଶର୍ମା ତାଙ୍କର ଜଣେ ଶିଷ୍ୟ ଥିଲେ, ଅନେକ ଶିଷ୍ୟ ଥିଲେ। ତ ଯେତେବେଳେ ଏଇ ଗୁଣବତୀ ବଡ଼ ହେଇଛି ସେତେବେଳେ ଦେବଶର୍ମା କ'ଣ କଲେ ନା ତାଙ୍କର ଜଣେ ଶିଷ୍ୟ ଚନ୍ଦ୍ର ନାମକ ତାଙ୍କ ସହିତ ବିବାହ ଦେଇଦେଲେ ଗୁଣବତୀ ସହିତ। ତ ଏଇ ଚନ୍ଦ୍ର ସେ ଖୁବ ଧର୍ମପରାୟଣ ଥିଲେ, ଭକ୍ତ ଥିଲେ ବିଷ୍ଣୁଙ୍କର। ସେମାନେ ଏଇ ଜୁଆଇଁ ଆଉ ଶଶୁର କଣ କରୁଥିଲେ ଦିନେ ଏ କାର୍ତ୍ତିକ ମାସରେ ସେମାନେ କଣ କରୁଛନ୍ତି ନା ବଣକୁ ଯାଇଛନ୍ତି କୁଶ ଘାସ ସଂଗ୍ରହ କରିବା ପାଇଁ ଫୁଲ ଫଳମୂଳ ଏସବୁ ଭଗବାନଙ୍କ ସେବା ପାଇଁ ସଂଗ୍ରହ କରତେ ଯାଇଛନ୍ତି କିନ୍ତୁ ସେଠି ଜଣେ ରାକ୍ଷସ ଦୈତ୍ୟ ହଠାତ୍ କରିକି ସେଠି ଆସିଛି ଆସିକି ଏମାନଙ୍କୁ ହତ୍ୟା କରିଦେଇଛି କିନ୍ତୁ ଏମାନେ ଯେହେତୁ ବିଷ୍ଣୁ ଭକ୍ତ ଥିଲେ ତାଙ୍କର ହତ୍ୟା କଲେ ବି ତାଙ୍କର ବିଷ୍ଣୁ ସ୍ମରଣ ଥିଲା ତେଣୁ ସେମାନେ ବିଷ୍ଣୁ ସ୍ମରଣ କରିବା ଦ୍ୱାରା ତାଙ୍କ ବୈକୁଣ୍ଠ ଗତି ହେଇଯାଇଛି ସେମାନେ ବିଷ୍ଣୁ ଲୋକ ଭଗବତ ଧାମକୁ ଫେରି ଯାଇଛନ୍ତି କିନ୍ତୁ ଗୁଣବତୀ ଯେତେବେଳେ ଶୁଣିଲେ ତାଙ୍କ ସ୍ୱାମୀ ପିତାଙ୍କର ମୃତ୍ୟୁ ହେଇଯାଇଛି ଏଟା ଦାନ ହତ୍ୟା କରିଦେଇଛି ସେଥିରେ ସେ ଖୁବ କ୍ରନ୍ଦନ କଲେ ଖୁବ କାନ୍ଦିଲେ କିନ୍ତୁ ତାଙ୍କର ଆଉ କେହି ନାହିଁ ଅସହାୟ ତାଙ୍କ ଶ୍ରାଦ୍ଧ ଅନୁଷ୍ଠାନ କେମିତି କରିବେ ତ ଘରେ ଯାହା ସମ୍ପତ୍ତି ଥିଲା ସବୁ ବିକ୍ରି କଲେ ଆଉ ବିକ୍ରି କରି ତାଙ୍କ ପିତା ଏବଂ ସ୍ୱାମୀଙ୍କର ଶ୍ରାଦ୍ଧ ଅନୁଷ୍ଠାନ କଲେ ବୈଷ୍ଣବ ସେବା କଲେ ଦାନ କଲେ କିନ୍ତୁ ଏ ଯେହେତୁ ଛୋଟଠୁ ବିଷ୍ଣୁ ଭକ୍ତି ପରାୟଣା ଆଉ ସେଇ ସମୟରେ କାର୍ତ୍ତିକ ମାସ ସେ ଛୋଟବେଳଠୁ କରୁଛନ୍ତି କୌଣସି ଦିନ କାର୍ତ୍ତିକ ମାସ ପାଳନ ବନ୍ଦ କରିନାହାନ୍ତି ପ୍ରତିଦିନ ଗଙ୍ଗାକୁ ଯାଇକି ସ୍ନାନ କରିବା ହରିଦ୍ୱାର ଘର ତ ଗଙ୍ଗାରେ ସ୍ନାନ ଯେତେ କଷ୍ଟ ହେଲେ ବି ଏଇରକମ ତାଙ୍କର ନିଷ୍ଠା ଭକ୍ତି ଥିଲା ବାଧା ବିପତ୍ତି ଯେତେ ଆସିଲେ ବି ସେ କୌଣସି ଦିନ ଭକ୍ତିକୁ ଛାଡ଼ୁନଥିଲେ ସେବା ପରାୟଣ ଥିଲେ ଗଙ୍ଗା ସ୍ନାନ ବନ୍ଦ କରୁନଥିଲେ ତ ଏଇ କାର୍ତ୍ତିକ ମାସରେ ସେ ଏଇଭଳିଆ ଗଙ୍ଗା ସ୍ନାନ କରୁଥିଲେ ତ ତାଙ୍କର ଜ୍ୱର ହେଇଥିଲା ପ୍ରଚଣ୍ଡ ଜ୍ୱର ଦୁର୍ବଳ ଶରୀର କିନ୍ତୁ ସେଦିନ ବି ସେ ଗଙ୍ଗା ସ୍ନାନକୁ ଯାଇଛନ୍ତି କମ୍ପୁଚି ଶରୀର ଦୁର୍ବଳ ତଥାପି ଗଙ୍ଗା ସ୍ନାନ ବନ୍ଦ କରିନାହାନ୍ତି ତ ଗଙ୍ଗାକୁ ଯାଇକି ଓହ୍ଲିଛନ୍ତି ଗଙ୍ଗାର ଶୀତର ପ୍ରଭାବ ଖୁବ ଥଣ୍ଡା ସେ ଜଳରେ ସେ କମ୍ପି କମ୍ପିକି ଗଙ୍ଗା ଜଳରେ ପଡି ଯାଇଛନ୍ତି ପଡ଼ିଯିବା ଦ୍ୱାରା ହଠାତ୍ ସେ ବୁଝିପାରିଲେ ତାର ଦେହ ତ୍ୟାଗ ହେଇଯାଉ ସେତେବେଳେ ସେ ବିଷ୍ଣୁ ସ୍ମରଣ କରିଛନ୍ତି ଆ ସଙ୍ଗେ ସଙ୍ଗେ ବିଷ୍ଣୁ ଭକ୍ତମାନେ ଆସି ରଥ ଦ୍ୱାରା ତାଙ୍କୁ ବୈକୁଣ୍ଠକୁ ନେଇ ଚାଲିଯାଇଛନ୍ତି ବିଷ୍ଣୁଙ୍କ ସାନ୍ନିଧ୍ୟରେ ଯାଇକି ସେ ବାସ କରିଛନ୍ତି ସେଇଭଳିଆ ଯେତେବେଳେ ବ୍ରହ୍ମା ଆଦି ଦେବତାମାନେ ପ୍ରାର୍ଥନା କରନ୍ତି ଯେ ଏଇ ଜଗତରେ ବିଭିନ୍ନ ଅସୁରମାନେ ଉତ୍ପାତ ସୃଷ୍ଟି କରନ୍ତି ତ ଭଗବାନ ସେତେବେଳେ କଣ କରନ୍ତି ନା ଏ ପୃଥିବୀରେ ଆସିକିରି ଲୀଳା ବିଳାସ କରନ୍ତି ଯେମିତି ଗତ ଦ୍ୱାପର ଯୁଗରେ କୃଷ୍ଣ ଆସିଥିଲେ ତ ଏଇ ଯେ ଗୁଣବତୀ ସେ ବିଷ୍ଣୁ ଲୋକରେ ବାସ କରିଛି ତ ଭଗବାନ ତାକୁ କହିଲେ ଯେ ଦେଖ ମୋର ଏବେ ମର୍ତ୍ତ୍ୟ ଲୋକକୁ ପୁଣି ଯିବା ପାଇଁ ଭକ୍ତମାନେ ପ୍ରାର୍ଥନା କରୁଛନ୍ତି ଅଧର୍ମ ପ୍ରକାଶ ହେଇଯାଇଛି ମୁଁ ଧର୍ମ ସ୍ଥାପନ କରିବି ତେଣୁ ତୁମେ ସମସ୍ତ ତୁମେ ବି ମୋ ସହିତ ଯିବ ଆଉ ତାଙ୍କର ଯେ ପିତା ଥିଲେ ଯେ ଦେବଶର୍ମା ତାଙ୍କୁ ବି କହିଲେ ତୁମେ ବି ସତ୍ରାଜିତ ରାଜା ରୂପରେ ଆବିର୍ଭୂତ ହୁଅ ଏବଂ ତାଙ୍କର ଯେ ସ୍ୱାମୀ ଥିଲେ ଚନ୍ଦ୍ର ତାକୁ କହିଲେ ତୁମେ ଅକ୍ରୂର ରୂପରେ ଯଦୁବଂଶରେ ଜନ୍ମଗ୍ରହଣ କର ସେଇଭଳିଆ ଯେ କୃଷ୍ଣ ଯେତେବେଳେ ଏଇ ଜଗତରେ ଆସିକି ନୀଳା କଲେ ତ ସତ୍ରାଜିତଙ୍କର କନ୍ୟା ରୂପରେ ଏଇ ଗୁଣବତୀ ସେ ଜନ୍ମଗ୍ରହଣ କଲେ ସତ୍ୟଭାମା ରୂପରେ ତ ସତ୍ୟଭାମା ଏକଦିନ ପ୍ରଶ୍ନ ପଚାରିଛନ୍ତି କୃଷ୍ଣଙ୍କୁ ହେ କୃଷ୍ଣ ମୁଁ କେମିତି ଆପଣଙ୍କୁ ସ୍ୱାମୀ ରୂପରେ ପାଇଲି ମୋ କଣ ଏରକମ ପୂର୍ବ କର୍ମ ଥିଲା ତ କୃଷ୍ଣ ଏଇ କଥା କହିଲେ ଯେ ତୁମେ ପୂର୍ବ ଜୀବନରେ ଏଇ ଯେ ସତ୍ରାଜିତ ଦେବଶର୍ମା ନାମେ ରାଜା ଥିଲେ ମୁଁ ଯେ କହିଲି କାହାଣୀ କହିଲି ତାର ପୁତ୍ରୀ କନ୍ୟା ରୂପରେ ଗୁଣବତୀ ତୁମର ନାମ ଥିଲା ତୁମେ କେବଳ ଏକାଦଶୀ ବ୍ରତ ସେଟା ମୋର ପ୍ରିୟ ବ୍ରତ ଏବଂ ଆଉ ହଉଛି କାର୍ତ୍ତିକ ବ୍ରତ ଦାମୋଦର ମାସର ଯେ ବ୍ରତ କାର୍ତ୍ତିକ ବ୍ରତ ସେଟା ତୁମେ ପାଳନ କରୁଥିଲ ସେଥିପାଇଁ ତୁମେ ମତେ ସ୍ୱାମୀ ରୂପରେ ପାଇଛ ଏବେ କୃଷ୍ଣ ଦ୍ୱାରକା ଲୀଳା ବିଳାସ କଲେ ସତ୍ରାଜିତ ରାଜା ତାଙ୍କର କନ୍ୟା ଏଇ ସତ୍ୟଭାମା ତାଙ୍କ ସହିତ ବିବାହ ଦେଇଥିଲେ ତ ସେ ଗୁଣବତୀ କେବଳ ଏଇ କାର୍ତ୍ତିକ ବ୍ରତ ଏକାଦଶୀ ବ୍ରତ କରିବା ଦ୍ୱାରା କୃଷ୍ଣଙ୍କୁ ସେ ସ୍ୱାମୀ ରୂପରେ ପାଇପାରିଥିଲେ ପରବର୍ତ୍ତୀ କାଳରେ ସେଇଭଳିଆ ଏଇ କାର୍ତ୍ତିକ ମାସରେ ଏତେ ମହିମା ରହିଛି ଏବଂ ଯେହେତୁ ସିଏ ତାଙ୍କ ଛୋଟବେଳରେ ତୁଳସୀ ସେବା କରୁଥିଲେ ସେଥିପାଇଁ ଏଇ ସତ୍ୟଭାମାଙ୍କର ଗୃହ ସାମ୍ନାରେ ପ୍ରାଙ୍ଗଣରେ ତାଙ୍କ ଦରଜା ସାମ୍ନାରେ କଳ୍ପବୃକ୍ଷ ସେଠି ପ୍ରକଟିତ ହେଇଥିଲା ଯେହେତୁ ତୁଳସୀ ସେବା କରୁଥିଲେ ତେଣୁ କଳ୍ପବୃକ୍ଷ ଆସିଥିଲା ସେଠି ତାଙ୍କ ଘର ସାମ୍ନାରେ ସେଇଭଳିଆ କାର୍ତ୍ତିକ ମାସ ଆପଣମାନେ ପାଳନ କରିବେ ପ୍ରତିଦିନ ଭୋରରେ ଉଠିବେ ନଦୀରେ ଯଦି ନଥାଏ ସ୍ନାନ କରିବା ସମୟରେ ଗଙ୍ଗା 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 ଏଇ ତିନିବାର তিনি থর উচ্চস্বরে স্নান করবে। গঙ্গা মাহাতের কয়েছি লক্ষ লক্ষ কোটি কোটি যোজনরে যদি কেউ বাস করতে গঙ্গা ঠারু দূরে, সে যদি তিনি থর গঙ্গা 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 এইভাবে কয়ে আপনার সঙ্গে কুহতু গঙ্গা গঙ্গা গঙ্গা, তো গঙ্গা স্নান ফল আমি পাইছি পবিত্র হয়ে। তো দৈনিক গাধোবা সময় গঙ্গা স্নান করবে, বিশেষ করে কার্তিক মাসে গঙ্গা গঙ্গা কই স্নান করবে, জল ঢালবে যেত গঙ্গা গঙ্গা কই ভোরে স্নান করবে, অ্যান্টিবায়োটিক তৈরি হব, প্লাস আমার আধ্যাত্মিক চেতনার মানসিকতা মানে মনোবৃত্তি ঐক্যতা হব ভগবত সেবা পাই, হ্যাঁ মঙ্গল আরতি করিয়া পাই, আর শরীর অ্যান্টিবায়োটিক তৈরি হব, রোগ প্রতিষেধক ক্ষমতা শরীর মধ্যে আসবে। যদি কেউ সূর্য উদয় অধঘণ্টা আগর উঠবে কোন পাই উঠবে না ভগবানকর মঙ্গল আরতি করিবা পাই, হ্যাঁ জগন্নাথকর মঙ্গল আরতি করিবা পাই, ঘৃত প্রদীপ দেখি আরতি করিনি, তাঙ্কু পুষ্পমালা প্রয়ে পিন্ধেইবি, হ্যাঁ তাঙ্কু পোশাক পিন্ধেইবি, পূজা অর্চনা করিবি, ভোগ লগাইবি, এই ভাবনা নেই ভোর বেলার কর্ম, 24 ঘন্টা কর্ম রয়েছে। কৃষ্ণ গীতার কোচন্তি সর্বকর্মানি অতি সদা কুরবান মত বেপাশয়ে, মতে আশ্রয় করে কর্ম কর, কিন্তু আমি সবু নিজে ইচ্ছায় কর্ম করছে, হ্যাঁ যেত আমি কৃষ্ণ কি ইচ্ছার কর্ম করিবা সেত আমার কর্ম ধর্মরে পরিণত হব, আর সেই কর্মটা ভক্তি, আর সেই ভক্তি দ্বারা ভক্তিবশ মাধব ভগবান সেত বসীভূত হবে। সেটা গীতার 18:56 শ্লোক এটা কুয়া আছে, সর্বকর্মাণি অপি সদা কুরবান মত ব্যাপাশ্রয়ে মত প্রসাদাত্ম বাপ্নতি শাশ্বতং পদম অব্যয়ম, আমার অব্যয় পাদ পদ্মকু তুমি লাভ করে পারিব। তেমন আমি যদি চাহ কৃষ্ণ পাদ পদ্ম সেবা, তেম আজিঠু হ্যাঁ আমার প্রতিজ্ঞা করা দরকার যে না না এই মনুষ্য জীবন কেতে দিন অছি মু জানে না, মু এই শুভ জিনিস কার্তিক মাসরে মু কৃষ্ণ আরাধনারে নাম দ্বারা আরম্ভ করিবে, কৃষ্ণ নাম করিবে, হরে কৃষ্ণ হরে কৃষ্ণ 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 হরে 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 রাম রাম রাম, এই কলিযুগর যুগ ধর্ম ভগবান নাম রূপে আসছন্তি, তেমন আজিঠু নাম করিবে। শিবজী কোন কৌছন্তি জানিছন্তি, হ্যাঁ শিবজী কৌছন্তি মু যোউ সময়টা মানে যোউ ক্ষণটা কৃষ্ণ নাম ন করে সেই ক্ষণটা মো জীবনরে অশুভ, মু যোউ দিনটা ভাগবত কথা ন শুনে সেই দিনটা মো জীবনরে দুর্দিন। শিবজী যদি মহাজন বৈষ্ণব নাম যথা শম্ভু সে আসিকি এটা প্রার্থনা করছেন, সেইজন্য শিবজী মথারে কোণ রাখছেন অনন্ত দে, অনন্ত উদাহরণ করছেন না অনন্ত কি বলরাম, স্বয়ং বলরাম কৃষ্ণকর বড় ভাই, আর কৃষ্ণকর দ্বিতীয় দেহ হচ্ছেন বলরাম, কৃষ্ণ বলরাম ভগবান, এই অনন্ত দে সে পুড়ি ছাই করে দেবে যে কোন সময়, তো সে অনন্ত দেব শিবজীকর প্রভু, সেই অনন্ত দেবঙ্কর আরাধ্য দেব হচ্ছে অনন্ত দেব বলরাম, হ্যাঁ সেই অনন্ত শিবজী কোণ জপ করতে জানি পঞ্চমুখে মহাদেব রাম রাম হরে হরে, রাম মানে কে বলরাম, যে ভক্তির বলকু দান করতে মানে কৃষ্ণ সেবা কু দান করতে জগন্নাথের সেবা যে দান করতে আদি গুরু এটা বলরাম, হ্যাঁ সে হচ্ছে আদি গুরু, তেমন মু অনুরোধ করবি যে কৃষ্ণ নাম সমস্তে জপ আরম্ভ করতু এই মাসের ভোর বেলা, হ্যাঁ প্রাত স্নান কমপক্ষে সূর্যোদয় অধঘণ্টা আগর উঠিকি স্নান গাধন্তু এবং পরিষ্কার বস্ত্র পিন্ধন্তু আরতি করন্তু ঘৃত প্রদীপ দিকে আরতি করন্তু, এই দামোদর মাসের ঘৃত প্রদীপ দিয়ে আরতি করলে হ্যাঁ আমি ভগবত ধামকু যাইপারিবা। গোটে মূষা গোটে মূষা থিলা, হ্যাঁ গোটে বিষ্ণু মন্দিরে তো এই কার্তিক মাসের প্রতিদিন প্রদীপ জ্বলন্তি আরতি করন্তি, তো সেটি ঘৃত প্রদীপ দিয়া হয়েছিলা, কিন্তু ঘৃত প্রদীপটা লিভি যাবার প্রাদুর্ভাব হোলা, এ লিভি যাবার প্রাদুর্ভাব উপক্রম হচ্ছে, লিভি যাব এইভাবে মিঞ্জি মিঞ্জি করছে, কিন্তু মূষাটা ঘিওর গন্ধ পাইছে, মূষা ভাবলা সেটি খাইবার কিছু আছে, ঘিও গন্ধ পাইলে সে ছুটিকি যাইছে, তো যাওয়ার দ্বারা প্রদীপটা লাগি যাইছে, হ্যাঁ কামুড়ি দাঁতরে কামুড়ি দিয়েছি সেটা নিয়াটা জ্বলি উঠছে বড় করিকি, তো সে তরাশে হ্যাঁ সেই মূষাটা কোন করছে না মৃত্যুবরণ করে যাইছে, সেটা তার বৈকুণ্ঠ গতি হয়ে যাইছে, ভগবান তাকে মুক্ত করে দেলে কাহিকি না এই কার্তিক মাস ছিলা আর ভগবান ভাবিলে এই মূষাটা মতে দীপ জ্বলাই দেলা, দীপটা লিভি যাওয়া কিন্তু সে দীপটা টানিবা দ্বারা হঠাৎ করে বড় নিয়া হয়ে গেল। তেমনি ভগবান ভাবলে ও এই মূষাটা মতে দীপ জ্বালাই দেলা। তো ভগবান কেতে ছোট জিনিসটা কু সে সম্মতি ন মানে কেবল খালি ইচ্ছা করছেন কি না করে না সে অজ্ঞাতরে জানে নি, কিন্তু কার্তিক মাস এইভাবে করে পকছে। আমি যদি জানিকি জ্ঞানরে যদি দামোদর মাসের যদি এগুলো করিবা, অন্যকে উৎসাহিত করিবা, প্রত্যেক দিন নিজ ঘরে করিবা, অন্য ভক্ত মানুষ ঘরকে যাইকি বা সাধারণ লোক মানুষ যাইকি তুমি গীত ঘৃত পদী আরতি কর মো ঘরে আসি বা তুম ঘরে আমি করিবা, ভগবানকে ভোগ লগাও, আরতিরে অংশগ্রহণ কর, হাত দ্বার দিকে হরিনাম কর, ভাগবত শুণ। আমি যদি এইভাবে নিজে করিবা অন্যকে শুনেইবা, শাস্ত্রে কয়েছে কার্তিক মাসের যে মানে করিবে সেমানকে জীবনের শুদ্ধ ভক্তি যা লাভ হব, আর এই জীবনে সেমানে ভগবত ধাম ফিরে যাই পারবে। পিতা গোষ্ঠী তারা প্রেমানন্দে হরি হরি বো দামোদর মাস কি কার্তিক মাস কি এইভাবে অনেক কথা রহিলে বি সময় কম অছি, এবে কীর্তন হব, ভোগ লাগিব, প্রসাদ হব। আপন মানে আসছন্তি আপন মানকু মু অসংখ্য ধন্যবাদ জনাউছি। আমি মায়াপুর নবদ্বীপ ধাম যে মায়াপুর রয়েছে নদিয়া নদিয়া জেলা পশ্চিমবঙ্গের নদিয়া নবদ্বীপ সমস্ত না শুনেছেন তো সেটা হচ্ছে গুপ্ত বৃন্দাবন। শাস্ত্রে কয়েছে কলিযুগরে এই গুপ্ত বৃন্দাবন যদি কেউ দর্শন ন করে প্রথম, এবং সেটি যদি বৃন্দাবনর উপলব্ধি ন করে পারে তাহলে যে বৃন্দাবন অছি সেটি যাই দর্শন করিবা বৃথা সময় নষ্ট। সেপা নবদ্বীপ ধামকু আগে যাইকি গৌরাঙ্গ মহাপ্রভুঙ্কর কৃপা নেওয়া দরকার, যেই গৌর সেই কৃষ্ণ সেই জগন্নাথ শাস্ত্রে কুহাইছে। কলিযুগরে কৃষ্ণ নিজে ভক্ত ভাব অঙ্গীকার করিকি আসছেন আর আচরণ করিকি কৃষ্ণ নাম দিয়েছেন হরে কৃষ্ণ মহামন্ত্র, যেটা কীর্তন করলে আমার হৃদয় পবিত্র হুয়ে এবং আমি নিজে জানিপারু যে আমি ভগবানকর নিত্য কিঙ্কর চাকর চাকরানি তাঁকর সেবক, অন্য কাহার সেবক নু, আমি অন্য কাহার সেবক সেবিকা নু, কেবল ভগবান জগন্নাথঙ্কর। কাহিঁকি না গীতারে কৃষ্ণ মমায় বা অংশ জীব লোকে জীবভূত সনাতন, জীব মোর অংশ মোর বিভিন্ন অংশ, তেমন অংশর কর্তব্য অংশীর সেবা করিবা, যেমন হাত মোর দেহর অংশ, পাদ মোর দেহর অংশ, এই দেহ এবং হাতের কর্তব্য কোন এই দেহর সেবা করিবা যুক্ত রহিবা। তেমন আমি জীব আত্মা পরমাত্মা ভগবানকর অংশ বিভিন্ন অংশ, তেমন আমার কর্তব্য কোন ভগবানকর সহিত যুক্ত রহিকি তাঁকর সেবা করিবা, তেমন রাঁধিবা খাইবা ব্যবসা করিবা চাকরি করিবা পুয়া ঝিও উৎপন্ন করিবা সবু যদি কৃষ্ণক সহিত যুক্ত করিকি করিবা সেই কর্মটা হচ্ছে ধর্ম আর সেটা হচ্ছে ভক্তি। সেপা কৃষ্ণ কে ভক্তামাম অভিজানন্তি, এইভাবে যেমন করিবে সেমানে মতো জানিপারিবে, কর্মী মাম নুহে জ্ঞানী মাম নুহে যোগী মাম নুহে, ভক্ত বৎসল ভগবান, কর্মী বৎসল নুহে জ্ঞানী বৎসল নুহে ভক্ত বৎসল। তেমন ভগবান এতে আমি খালি কেবল ইচ্ছা করিবা যে কৃষ্ণ তোমার সেবা করিবি, অজ্ঞান যদি ইচ্ছা করছে তেমন ভগবান কহিল মো ভক্ত মু সেটিকে যিনি। ভগবান এইপাই প্রেমাধীন, ইন্দ্র কেতে খারাপ কাম করলা তেবে ইন্দ্রকু ভগবান, কাহিঁকি ইন্দ্র ভক্ত তো তেবে বি খারাপ কাম করলে বি ভগবান তাকু কৃপা করে দেন, সেপা ভগবান ভক্ত বৎসল। ভক্ত মানক চরণে যদি কি অপরাধ করিব ভগবান শুই পারিবে, সেটি ভগবান একদম কঠোর বজ্র ভরিয়া হয়ে যাবে। আমি যেমনি ভক্ত মানক চরণে অপরাধ ন করু কেবল ভগবান ভক্ত দ্বারা গুচরীভূত হুম, তেমনি আমি ভক্ত সঙ্গ এইপা করু তাঁক সান্নিধ্যে গেলে গলে আমি ভগবানকর সেবা সুযোগ লাভ করু, যেমনি আজ এটি ভক্ত সঙ্গ হচ্ছে কোণ আমি সেবা করিবার সুযোগ পাইলে ভগবানকর না কানটাকে ভগবান কথার শুনিবার সুযোগ দেবে, পাদটা আজ আসবে এটিকি আসিকি আমি কোণ করলে না এটি আমি আসিকি ভগবান কথা শুনিপারছে, বিগ্রহ এটি রয়েছে দর্শন করিপারছে, আর এবে আমার হাত তালে দিকে আমি কীর্তন করিবা, তারপরে আমার জীব ভগবানকর নিবেদিত প্রসাদ সেবা করিব। এইভাবে আমি সমস্ত ইন্দ্রিয় গুড়িক যেতে ভগবানকে সেবার নিযুক্ত করিবা সেটা কুয়া হচ্ছে ভক্তি। ভক্তি মানে অন্য কিছু নেই, ভাবরে গদগদ হয়ে যাওয়াটা নুহে, যেতে সবু ইন্দ্রিয় কৃষ্ণক সেবার লাগিব সেতলে ভক্তি। আপন মানে প্রশ্ন করতু যে মু কোন ভক্তি করে, মো আখিটা কোন কৃষ্ণক দর্শন করে জগন্নাথ দর্শন করে না অন্য আড়ু ছুটে, মোর কান কোন কৃষ্ণ কথা শুনে ভাগবত কথা শুনে ଆମେ ଶୁଣୁ ଓଡ଼ିଶାରେ, କିନ୍ତୁ ଯେଉଁମାନେ କୃଷ୍ଣ ଭକ୍ତ ନୁହନ୍ତି, ଏଇ ଟିଭିରେ କଣ ଭକ୍ତ ନୁହେଁ, ହୁଏତ ବ୍ୟବସାୟୀ ଭାଗବତ ବକ୍ତା କୀର୍ତ୍ତନିଆ ତାଙ୍କ ପାଖରୁ ଶୁଣିବେ, ପବିତ୍ର ହବନି। ପଦ୍ମ ପୁରାଣରେ କୁହାଯାଇଛି ଯେଉଁମାନେ ବ୍ୟବସାୟୀ ଭାଗବତ ବକ୍ତା ବ୍ୟବସାୟୀ କୀର୍ତ୍ତନିଆ ତାଙ୍କ ପାଖରୁ ଶୁଣିଲେ ଏଇ ଭାଗବତର ଶକ୍ତି ରୁହେ ନା। ପଦ୍ମ ପୁରାଣରେ କୁହାଯାଇଛି। ସେଥିପାଇଁ ଯେଉଁମାନେ ଭକ୍ତ ଆଚରଣ କରନ୍ତି, କୃଷ୍ଣ ସେବା କରନ୍ତି, ଆପଣମାନେ ଯଦି କୃଷ୍ଣଙ୍କୁ ନିବେଦିତ ପ୍ରସାଦ ଖାଇବେ, କୃଷ୍ଣ ନାମ କରିବେ, କୃଷ୍ଣ ପାଇଁ ସବୁ କର୍ମ କରିବେ, ଆପଣ ଭକ୍ତ। ପାପ କର୍ମକୁ ତ୍ୟାଗ କରିବେ, ଆପଣ ଭକ୍ତ। ଆପଣ ଯଦି କାହାରିକି ଯାଇକିରି କୃଷ୍ଣ କଥା କହିବେ, ଭାଗବତ କଥା ଯଦି କେହି ଶୁଣିବ, ନିଜେ ବି ପବିତ୍ର ହେବେ, ସେମାନେ ବି ପବିତ୍ର ହେଇଯିବେ। ଏଇଭଳିଆ ଭକ୍ତି ଜୀବନ ନିଜେ କରନ୍ତୁ, ଅନ୍ୟକୁ ଶିଖାନ୍ତୁ, ତାହେଲେ ମଣିଷ ଦୁର୍ଲଭ ଜନ୍ମ ସାର୍ଥକ ହବ। ଏଇ ଜୀବନରେ ଆମେ ଯଦି ସୂଚନା କରୁ ତାହେଲେ ଆମର ସାର୍ଥକ ହେଇଯିବ। ସମସ୍ତେ ହାତ ଉଠି କୁହନ୍ତୁ ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ କରି ମୁଁ ଅନୁରୋଧ କରିବି ସେ ଗୌରାଙ୍ଗ ମହାପ୍ରଭୁଙ୍କ କୃପା ପାଇଁ ଆପଣମାନେ ସମସ୍ତେ ଆମନ୍ତ୍ରିତ ମାୟାପୁର ଧାମକୁ। ଏଠି ଆମର ଇସ୍କନ କେଉଁଝର ସମତାର ରହିଛି, ଆମର ବ୍ରଜ ପ୍ରଭୁ ମ୍ୟାନେଜର ଆସିଷ୍ଟାଣ୍ଟ କରୁଛନ୍ତି, ଆମର ରାମ ବନବାଳୀ ପ୍ରଭୁ ଆହୁରି ଭକ୍ତମାନେ ଅଛନ୍ତି। ଏଠି ଯଦିଓ ମନ୍ଦିର ହେଇନି, ଭଡ଼ାଘର ନେଇକିରି ସୂଚନା କରାହଉଛି, ତ ଆପଣମାନେ ଯେତେବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବେ, ଏକଦିନ ଏଇ କେଉଁଝର ଜିଲ୍ଲାରେ ବଡ଼ ମନ୍ଦିର